श्रीमद्भागवतम दशम स्कंद 47 अध्याय 10:47-19 भयामृतमिव जिन्ना व्याहृतं श्रद्धाना भयामृतमिव जिन्ना व्याहृतं श्रद्धाना
भयामृतमिव जिन्ना व्याहृतं श्रद्धाना
कुळीकरुतमिवाज्ञः कृष्णबद्धो हरिण्यः ददृशोरस कृत् एतत् तन्नखस्पर्श तीव्र भयामृतमिव जिन्ना व्याहृतं श्रद्धाना कुळीकरुतमिवाज्ञः कृष्णबद्धो हरिण्यः ददृशो असकृते तन्नख स्पर्श तीव्र स्मरण जप मंत्रेण मन्यता मन्य वार्ता भयमृतमिव जिह्ना व्याहृतं श्रद्धाना कुळीकरुतमिवाज्ञः कृष्णबद्धो हरिण्यः ददृशो असकृत् एतत् तन्नख स्पर्श तीव्र मरणु जप मंत्रेण मन्यता मन्य वार्ता हरे कृष्ण ये जो श्लोक अच्छी अन्य वार्ता कहते कहते आम आई भगवत कथा कह सी कहते कृष्ण कथा नगि अन्य वार्ता कह चले आम कृष्ण कथा कह अन्य वार्ता कह कौन कर राधाराणी कहते अन्य वार्ता कह ए कथा कहना कृष्ण कथा कहना सी उपमंत्री हे उद्धव तुम्हें सी आता कहना बहुत होगा अन्य वार्ता कह अन्य कौन लेटेस्ट न्यूज हेल्ली आम कथा मानवा ना मानवा ना उद्धव तो किसी कहना से सब एपर्तंत हो आम उपर निर्भर कर आम राधारानी कथा मानवा ना आमर आचार्य मैंने जो कथा कहते आम से मानवा आम आचार्य मैंने जोटा कहते आम से मानवा राधारानी कथ मानवा ना कहीं राधाराणी उन्माद कौन दिव्य उन्माद कथ कौन आम से स्तर जाए आम से स्तर गले से बुझा ना आय वार्ता जा तेणु ये कहुच कौन ना 19 नंबर श्लोक आज अल्प बोधा ननु एवं चेत परम विज्ञामी विज्ञामी भवती भी कृष्णे तस्मिन् कथं सख्यं कृत तत्र यदि भ्रमर कहिवे भ्रमर तो गुण गुण होती सी भावुच राधाराणी भावुं राधाराणी कौन भाविले आचार्य मान से भाविले तेणु आम आचार्य मान कथा आम कह एवं चेत यही भाव जी कह राधाराणी ता पूर्व श्लोक पूर्व श्लोक सहित अन्वयटा कौन पूर्व श्लोक कौन थी ना से जो कथा रही शुणिकी भगवान सी तो कृष्ण तो जी कठोर कठोर थी ପୂର୍ବଜନ୍ମମାନଙ୍କର ସବୁ ବହୁତ କଠୋରତା ଥିଲା ତାଙ୍କର, କିନ୍ତୁ ତାଙ୍କ କଥା ସକ୍ରୋଧ ଗୋଟିଏ ଥର ଶୁଣି ସାଙ୍ଗେ ସାଙ୍ଗେ ସବୁ ସେମାନେ ଯେଉଁ ସବୁ ବହୁତ କୋମଳ ହୃଦୟ ବ୍ୟକ୍ତି ଥିଲେ ସବୁ କଠୋର ହୋଇଗଲେ, କଠୋର ହୋଇଗଲେ, କୃତଜ୍ଞ ହୋଇଗଲେ, ସବୁ ତ୍ୟାଗ କରି ପଳାଇଗଲେ। ତେଣୁ ଏଇଭଳି ଭାବରେ ସମସ୍ତେ କଠୋର ହୋଇଯାଉ, ସିଏ ତ କଠୋର, ତାଙ୍କ କଥା ଯିଏ ଶୁଣିବେ ସିଏ କଠୋର ହେବେ, କୃତଜ୍ଞ ହେବେ, ସବୁ ପ୍ରକାର ଅସୁବିଧା ତାଙ୍କର ଅଛି। ଏଇ ଯେଉଁ ପୂର୍ବ ଶ୍ଳୋକଟି କହିଲେ ବର୍ତ୍ତମାନ କଥା ଆସିବ, ସେ ଯେଉଁ ଶ୍ଳୋକ କହିଲେ ତାକୁ ଶୁଣିକରି ଅନ୍ୟମାନେ କିଛି ଭାବିବେ ନା ନାହିଁ? ଯଦି ଶୁଣିକରି ସେ ଭ୍ରମର ଚିନ୍ତା କରିବେ, ଭ୍ରମର ଯଦି ତାଙ୍କ ବୁଦ୍ଧି ଥିବ ଚିନ୍ତା କରିବା ପାଇଁ ବୁଝିବେ, ମୁଁ ତ ଷଡ଼ଙ୍ଗରେ ବୋଲି କହିଲେ ତ ମୂର୍ଖଟା, ତଥାପି ସେ ବୁଝିପାରୁଛନ୍ତି। ନନୁ ଏବଂ ଚେ ଏଇଭଳି ଭାବରେ ଯଦି ପରମ ବିଜ୍ଞା ବି ଭବତୀ ଭି, ତୁମେ ଜାଣୁଛ ସେ କଠୋର, ତାଙ୍କ କଥା ଯିଏ ଶୁଣିବେ ସେ କଠୋର ହୋଇଯିବେ। କୃଷ୍ଣେ ତସ୍ମିନ୍ କଥଂ ସଖ୍ୟଂ କୃତଂ ତତ୍ରାହ, ତାହେଲେ ଏକଥା ସବୁ ଜାଣି ଶୁଣି ସେ ତ କଠୋର ବ୍ୟକ୍ତି, ତୁମେ କହିଲ ତୁମେ ନୂତନ ବ୍ୟକ୍ତି, ତୁମେ ନୂତନ ଉଦ୍ଧବ, ତୁମ କ'ଣ ତାକୁ କୁହନ୍ତି କ'ଣ ଟର୍ମ ଅଛି, ସେଇଟା ହେଉଛି ତୁମେ ନୂତନ ଭକ୍ତ ନା ଆଉ ତୁମେ ନବୀନ ଭକ୍ତ ଆଉ କନିଷ୍ଠ ଭକ୍ତ ତୁମେ, ଆଉ ଆମେ ସବୁ ପୁରୁଣା ଭକ୍ତ ସବୁ ରହିଛୁ। ହଁ ଗୋଟେ ଟର୍ମ ଅଛି ସଂସ୍କୃତରେ, ସଂସ୍କୃତ ମୁଁ କହୁଛି ନା, ସେଇଟା ହେଉଛି ଅର୍ବାଚୀନ, ଅର୍ବାଚୀନ ତୁମେ ହେଉଛ ଅର୍ବାଚୀନ ନୂତନ ଭକ୍ତ, ଆମେ ହେଉଛୁ ପ୍ରାଚୀନ ପୁରୁଣା ଭକ୍ତ ଆମେ। ତୁମେ କେତେ ଦିନ ଜାଣିଛ ତାଙ୍କୁ? ଆମେ ବହୁତ କଥା ଖାଲି ଏଇ ଜନ୍ମ କଥା ଜାଣିନୁ, ଆମେ ପୂର୍ବଜନ୍ମ କଥା ଜାଣିଛୁ ସବୁ। ପୂର୍ବଜନ୍ମରେ ରାମଚନ୍ଦ୍ର ଥିଲାବେଳେ କ'ଣ କରିଥିଲେ, ସତ୍ୟଯୁଗରେ ବ୍ରାହ୍ମଣ ଥିଲାବେଳେ କ'ଣ କରିଥିଲେ, ସବୁ କଥା ଆମ ପାଖରେ ଅଛି, ହିଷ୍ଟ୍ରି ଅଛି ଆମ ପାଖରେ, ରେକର୍ଡ଼ ଅଛି ସବୁ। ତାହେଲେ ଏତେ ସବୁ କଥା ଯଦି ଜାଣିଛ, ବହୁତ ବିଦ୍ୱାନ ବୋଲି ତୁମେ କହୁଛ, ସବୁକିଛି ଜାଣିଛ ତାଙ୍କ ବିଷୟରେ, ତାହେଲେ ପରମ ବିଜ୍ଞା ବି ତୁମେ ତ ସବୁ ଜାଣିଛ, ସେ କଠୋର ସବୁ ତାଙ୍କ କଥା ଯଦି ଶୁଣିବ କଠୋର ହୋଇଯିବ, ତାହେଲେ ତୁମେ କାହିଁକି ଭଗବତୀ ବି କୃଷ୍ଣେ ତସ୍ମିନ୍ କଥଂ ସଖ୍ୟଂ କୃତଂ, ତାଙ୍କ ସହିତ କାହିଁକି ସଖ୍ୟ କରୁଥିଲ, ତୁମେ ଜାଣିନଥିଲ ସେ ଏଭଳି ଭାବରେ ବୋଲି ଜାଣିଥିଲ ନା ନାହିଁ? ମୋତେ ତ କହୁଛ ସଡ଼ଙ୍ଗରେ ପଶୁଟା ତୁ, ଆପଣ ତ ବହୁତ ବୁଦ୍ଧିମତୀ ବୁଦ୍ଧିବାନ, ସବୁ ବୁଦ୍ଧିମତୀ ଆପଣ ସବୁ ଜାଣିଛନ୍ତି, ସବୁ ପୁରୁଣା ଇତିହାସ ସବୁ ଜାଣିଛନ୍ତି, ସବୁ କଥା ଜାଣିଛନ୍ତି, ତାହେଲେ ଜାଣିକରି କାହିଁକି ତାଙ୍କ ସହିତ ସଖ୍ୟ କରୁଥିଲେ, ବନ୍ଧୁତା ସ୍ଥାପନ କରୁଥିଲେ? ଆପଣ ଭଲ ଲାଗିଲା ବନ୍ଧୁତା କଲେ ନା, ଆଉ ନହେଲେ ବନ୍ଧୁତା ସ୍ଥାପନ କରିଥାନ୍ତେ? ଯଦି କହିବେ, ଯଦି ସେ ଯେଉଁ ଭ୍ରମର ଏଇଭଳି ଭାବରେ କହିବ, ତେଣୁ ଏ ଶ୍ଳୋକଟି କୁହାଯାଉଛି, ତେଣୁ ଏ ଶ୍ଳୋକଟି କୁହାଯାଉଛି, କହୁଛନ୍ତି ବୟମ୍ ତସ୍ୟ, ସେ ଯେଉଁ କଥା କହିଥିଲେ ଆମକୁ, ଆଉ ପୂର୍ବରୁ ଘଟଣା ସବୁ ହେଇଛି, ରାସଲୀଳା କଥା 29-33 ରାସଲୀଳା ବର୍ଣ୍ଣନା କରାଯାଇଛି। ରାସଲୀଳା ହେଉଛି ଭଗବାନଙ୍କର ଯେତେ ଲୀଳା ଅଛି ସବୁ ଲୀଳାଠାରୁ ଶ୍ରେଷ୍ଠ ଲୀଳା ହେଉଛି ଏଇଟା। କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି, ଜୟା ଜୟା ଜଲ ରାସ ସର୍ବରାସ ସାର ପରକ୍ରିୟା ଭାବେ ଯା ପ୍ରଦେତେ ପ୍ରଚାର। ଜୟା ଜୟ ଜଲ ରସ, ଭଗବାନ ହେଉଛନ୍ତି ସବୁ ରସର ହେଉଛନ୍ତି, ସିଏ ହେଉଛନ୍ତି ରସ ବୈଷ, ସବୁ ରସ ତାଙ୍କ ପାଖରେ ରହିଛି। କରୁଣା ରସଠୁ ଆରମ୍ଭ କରି ଯେତେ ହସ ହାସ୍ୟ ରସ କରି ଯେତେ 12 ପ୍ରକାର ରସ ରହିଛି, ସମୁଦାୟ 12 ପ୍ରକାର ରସ ରହିଛି, ଏ ସବୁ ରସ ତାଙ୍କ ପାଖରେ ରହିଛି। ରସ ବୈଷ ବୋଲି କୁହାଯାଏ ଉପନିଷଦ କ'ଣ ଆମର ବେଦାନ୍ତ ସୂତ୍ରରେ କୁହାଯାଇଛି ଗୋଟେ ସୂତ୍ର, ରସ ବୈଷ ବୈ କହିଲେ ନିଶ୍ଚିନ୍ତ ଭାବରେ ସିଏ ହେଉଛନ୍ତି ରସ, ସିଏ ହେଉଛନ୍ତି ରସ, ସବୁ ରସର ଆଧାର। ଭୌତିକ ଜଡ଼ ରସ ମଧ୍ୟ ତାଙ୍କଠାରୁ ଆସୁଛି, ଭୌତିକ ଜଡ଼ ରସ, ସେ ଜଡ଼ ରସରେ ସମସ୍ତେ ଉନ୍ନତ ହୋଇକି ରହିଛନ୍ତି। ଆଉ ଚିତ୍ ରସ କଥା କ'ଣ କହିବା, ଚିତ୍ ରସ କେତେ କ'ଣ ନଇଥିବ ଏଇଥିରୁ ଆମେ ଅନୁମାନ କରିପାରିବା। ତେଣୁ ଯେତେ ରସ ଅଛି ଭଗବାନଙ୍କର, ଯେତେ ପ୍ରକାର ସବୁ ଲୀଳା କରିଛନ୍ତି ଭଗବାନ, ତାଦେହରୁ ସବୁଠାରୁ ଶ୍ରେଷ୍ଠ ରସ ବା ଶ୍ରେଷ୍ଠ ଲୀଳା ହେଉଛି ଏ ରାସ ଲୀଳା। କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି, ଜୟ ଜୟ ଜ୍ୱଳ ରସ ସର୍ବରସ ସାର, ଉଜ୍ଜ୍ୱଳ ରସ ଏଇଟା। ମହାପ୍ରଭୁ ଏଇଟା କଥା କହିଥିଲେ, ରଘୁପତି ଉପାଧ୍ୟାୟଙ୍କୁ କହିଥିଲେ, କ'ଣ ସବୁଠାରୁ କିଏ ପୁରୀ ମଧୁପୁରୀ ବରାଏ ଗୋଟେ ଅଛି, ଗୋଟେ କଥା ରହିଛି, ସବୁଠାରୁ ଶ୍ରେଷ୍ଠ ପୁରୀ କେଉଁଟା? ଶ୍ରେଷ୍ଠ ପୁରୀ କହିଲେ ଶ୍ରେଷ୍ଠ ଟାଉନ୍ ପୁରୀ, ଆମର ପୁରୀ ଅଛି ଜଗନ୍ନାଥ ପୁରୀ, ଏମିତି ବହୁତ ପୁରୀ ଅଛି। ସବୁଠାରୁ ଶ୍ରେଷ୍ଠ ପୁରୀ କେଉଁଟା? ନା ପୁରୀ ମଧୁପୁରୀ ବରା, ମଧୁପୁରୀ କହିଲେ ମଥୁରା, ମଥୁରା ହେଉଛି ଶ୍ରେଷ୍ଠ, ବରା କହିଲେ ଶ୍ରେଷ୍ଠ, ପୁରୀ ମଧୁପୁରୀ ବରା। ଆମେ ବରା ଖାଉଛେ, ଗରମ ବରା, ଦହିବରା, ଥଣ୍ଡା ବରା ସବୁ ଖାଉଛେ, କିନ୍ତୁ ଇଏ ବରା ହେଉଛି ଶ୍ରେଷ୍ଠ, ପୁରୀ ମଧୁପୁରୀ ବରା। ବୟ କୈଶରକଂ ଧ୍ୟେୟ, ଭଗବାନଙ୍କର ଅନେକ ପ୍ରକାର ସବୁ କ'ଣ ବୟସର ବିଭିନ୍ନ ପ୍ରକାର ଲୀଳା ସବୁ ରହିଛି। ସବୁଠାରୁ ଶ୍ରେଷ୍ଠ ଲୀଳା, ଶ୍ରେଷ୍ଠ ବୟସ କେଉଁଟା? କୈଶୋରକ, ବାଲ୍ୟ, ତାପରେ କୁମାର, ତାପରେ ପୌଗଣ୍ଡ, ତାପରେ କୈଶୋର, ଭଗବାନ ବାର୍ଦ୍ଧକ୍ୟ ନାହିଁ, ଇଏ ହେଉଛି ଭଗବାନଙ୍କ ଦିବ୍ୟତା। ଆମ ସମସ୍ତଙ୍କ ବାର୍ଦ୍ଧକ୍ୟ ରହିଛି, କିନ୍ତୁ ଭଗବାନଙ୍କ ବାର୍ଦ୍ଧକ୍ୟ ନଥାଏ। ବ୍ରହ୍ମାଙ୍କୁ ଆମେ ଦେଖିବା, ବ୍ରହ୍ମାଙ୍କର ଛବି କିଭଳି ରହିଛି? ନା ବୁଢ଼ା, ଦାଢ଼ି ରହିଛି, ବୁଢ଼ା ପାଚି ଯାଇଛି, ସେ ବୁଢ଼ା, ଇଏ ହେଉଛି ବ୍ରହ୍ମା। କିନ୍ତୁ କୃଷ୍ଣଙ୍କର ଗୋଟିଏ ଛବି କେହି କରିନାହାନ୍ତି, ଭୁଲରେ ମଧ୍ୟ କରିନାହାନ୍ତି, ଭୁଲରେ ମଧ୍ୟ କରିନାହାନ୍ତି, ଗୋଟେ ବୃଦ୍ଧ ହୋଇଯାଇଛନ୍ତି, ଆଖିକି ଦେଖାଯାଏ, ଅଣ୍ଟା ନଈ ପଡ଼ିଛି, ବାଡ଼ି ଧରି ଚାଲୁଛନ୍ତି, ଏଭଳି ଚିତ୍ର କେହି କରିଛନ୍ତି? ଭୁଲରେ ବି କରିଛନ୍ତି କେହି? ସବୁବେଳେ ୟଂ ନବକିଶୋର ଆଜଂ ପୁରାଣ ପୁରୁଷଂ ନବଯୌବନଂ ଚ ଅଦ୍ୱୈତମଚ୍ୟୁତମନାଦି ମନନ୍ତ ରୂପ ଆଦ୍ୟଂ ପୁରାଣ ପୁରୁଷଂ ନବଯୌବନଂ ଚ ମେଦେ ସୁଦୁର୍ଲଭ ମଧୁର୍ଲଭ ମାତୃଭକ୍ତୋ ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି। ଭଗବାନଙ୍କର ଅଦ୍ୱୈତ, ସିଏ ଏକ ଦୁଇ ନୁହଁ, ଅଦ୍ୱୈତ ଅଚ୍ୟୁତ ଅନାଦି, ସିଏ ଅଚ୍ୟୁତ, ତାଙ୍କର କେବେ ଚ୍ୟୁତ ହୁଏ ନାହିଁ, ଅନାଦି ସିଏ, ତାଙ୍କର ଆଦି ନାହିଁ, ଅନନ୍ତ ସିଏ, ତାଙ୍କର ଶେଷ ହେବ ନାହିଁ, ଅନନ୍ତ ରୂପ, ଏବଂ ସିଏ ହେଉଛନ୍ତି ଆଦି, ଆଦି ପୁରାଣ ପୁରୁଷ, ସିଏ ସବୁଠାରୁ ପୁରୁଣା, ସବୁଠାରୁ ଓଲ୍ଡେଷ୍ଟ ପର୍ସନ୍, ସିଏ ହେଉଛନ୍ତି ପୁରାଣ ପୁରୁଷ, କିନ୍ତୁ ତାଙ୍କର ଅଣ୍ଟା ନଈ ନାହିଁ, ଆଗିକି ଚଷମା ଲଗାଉନାହାନ୍ତି, ବାଡ଼ି ଧରି ଚାଲୁନାହାନ୍ତି, ବାଳ କଳା ଧଳା ହେଇଯାଇ ନାହିଁ, ଦାନ୍ତ ପଡ଼ିଯାଇ ନାହିଁ, ଏସବୁ ନାହିଁ। ଭଗବାନ ନବଯୌବନମ ଚ, ଖାଲି ଯୌବନ ନୁହଁ, ନବଯୌବନମ ଚ, ଆମ ରାକେଶ ପଡ଼ି ନବଯୌବନ, ନବଯୌବନମ ଚ ବେଦେଶୁ ଦୁର୍ଲଭ, ବେଦ ପଢ଼ିଦେଲେ ତାଙ୍କୁ ଜାଣିଯିବ ନା ଦୁର୍ଲଭ, କିନ୍ତୁ ଅଦୁର୍ଲଭ ଆତ୍ମଭକ୍ତ, ତାଙ୍କ ତାଙ୍କୁ ଯଦି ଭକ୍ତି କରିବା ଭଗବାନ ସହଜରେ ଆମକୁ ମିଳିଯିବେ, ସୁଲଭ ହେଇଯିବେ, ସୁଲଭ ହେଇଯିବେ। ଅଦୁର୍ଲଭ ଆତ୍ମଭକ୍ତ ଗୋବିନ୍ଦ ମହାଦି ପୁରୁଷଙ୍କ ତମଂ ଭଜାମି, ସେହି ଆଦି ପୁରୁଷ ଗୋବିନ୍ଦଙ୍କୁ ମୁଁ ଭଜନ କରୁଛି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ଦେଖ କେତେ ଲିଙ୍କ ବାହାରି ଗଲାଣି, ଗୋଟିଏ ଲିଙ୍କରୁ କେତେ ପ୍ରକାର ସବୁ ବାହାରି ପଡ଼ୁଛି, କେତେ ଲିଙ୍କ, ମୂଳ ଲିଙ୍କଟା କେଉଁଟା? ତେଣୁ ଇଏ ଯେଉଁ ହେଉଛନ୍ତି ଭଗବାନ, ଏଭଳି ସିଏ କେବେ ହେଲେ ବୃଦ୍ଧ ହୁଅନ୍ତି ନାହିଁ, ସବୁବେଳେ ନବଯୁବକ, ସିଏ କୈଶୋରକ, ବୟ କୈଶୋରକଂ ଧ୍ୟେୟ, ତାଙ୍କ ବୟସ ଭିତରେ ଯେତେ ପ୍ରକାର ଭଗବାନଙ୍କ ଲୀଳା ଅଛି, ସବୁଠାରୁ ଶ୍ରେଷ୍ଠ ଲୀଳା ହେଉଛି କୈଶୋର ଲୀଳା, ବୟ କୈଶୋରକଂ ଧ୍ୟେୟ। ଏବଂ ଯେତେ ପ୍ରକାର ରସ ଅଛି ଭଗବାନଙ୍କ ପାଖରେ, ବାରଟା ଯାକ ରସ ରହିଛି, ଶ୍ରେଷ୍ଠ ରସ ହେଉଛି ଆଦ୍ୟ ଏବ ପରରସ, ଆଦ୍ୟ ଏବ ପରରସ, ଆଦ୍ୟ ଶ୍ରେଷ୍ଠ ରସ ହେଉଛି କେଉଁଟା? ପରରସ, ଏଇ ଶୃଙ୍ଗାର ରସ, ଏଇ ଶୃଙ୍ଗାର ରସ ରାସଲୀଳା ଯେଉଁ ହେଇଥିଲା, ଆଦ୍ୟ ପରରସ, ଏଭଳି ଗୋଟେ କଥା ରହିଛି ରଘୁପତି ଉପାଧ୍ୟାୟଙ୍କ ସହିତ ମହାପ୍ରଭୁଙ୍କର କଥା ଆଲୋଚନାରେ ଏ କଥାଟି ଅଛି। ଚାରୋଟି ଜିନିଷ ରହିଛି, ତିନୋଟି ଜିନିଷ କହିଲେ ଆଉ ଗୋଟେ ଜିନିଷ ପରେ କହିବା ମନେ ପଡ଼ିଲେ, ଭଗବାନ ଭୁଲେଇ ଦେଲେ ସେଇଟା, ଆମେ ଅନ୍ୟ କଥା କହିବା, ଆଉ ଏତେ ଲିଙ୍କ ପଡ଼ିବା ନାହିଁ। ତେଣୁ ଇଏ ଯେଉଁ ରହିଛି ଭଗବାନଙ୍କ ରାସଲୀଳା ଯେଉଁ ରହିଛି, ସେ ଯେଉଁ ରାସଲୀଳାରେ ଭଗବାନ ଅନ୍ତର୍ଧ୍ୟାନ ହୋଇଗଲେ, 38 ଅଧ୍ୟାୟରୁ ଆରମ୍ଭ ହେଉଛି ଭଗବାନ ରାସଲୀଳା, ଆମକୁ ସୌଭାଗ୍ୟ ମିଳିଥିଲା ସେସବୁ କଥା କହିବା ପାଇଁ। ଆମେ ଯଦି କଥା କହିନଥାନ୍ତେ ତାହେଲେ ବୋଧେ ଏତେ ମନେ ରଖିପାରିନଥାନ୍ତେ, ଆମକୁ ସୌଭାଗ୍ୟ ଦେଇଥିଲେ କହିବା ପାଇଁ, ଏବଂ ମନେ ରଖିଛୁ ବର୍ତ୍ତମାନ ଆମକୁ, ଯଦି ଆମେ ମନେ ରଖିପାରୁଛୁ ସେଇଟା ମଧ୍ୟ ସେ ଦେଉଛନ୍ତି। ମଥା ସ୍ମୃତିର ଜ୍ଞାନମ ଅପହନମ ଚ, ସେ ସ୍ମୃତି ଦିଅନ୍ତି ମନେ ରଖିବା ପାଇଁ, ସେ ଶକ୍ତି ଦିଅନ୍ତି। ତେଣୁ 29 ଅଧ୍ୟାୟରେ ଯେତେବେଳେ ଭଗବାନ ଗୋଟିଏ କାର୍ତ୍ତିକ କ'ଣ ଯେଉଁ ଶରତ ପୂର୍ଣ୍ଣମୀ ତିଥିରେ ଆଶ୍ୱିନ ପୂର୍ଣ୍ଣମୀ ମାସ ଆଶ୍ୱିନ ପୂର୍ଣ୍ଣମୀ ତିଥିରେ ଯେଉଁ ରାତିରେ ବଂଶୀ ବାହାଦନ କରୁଥିଲେ, ବଂଶୀଭଟ ରହିଛି, ତୁମେ ଗଲେ ବୃନ୍ଦାବନରେ ଦେଖିବ ବଂଶୀଭଟ, ବଟର ବୃକ୍ଷ ସେଇଠି ରହିଛି, ବର୍ତ୍ତମାନ ମଧ୍ୟ ରହିଛି ବଟ ବୃକ୍ଷ, 5000 ବର୍ଷ ତଳର ବୃକ୍ଷ ବର୍ତ୍ତମାନ ମଧ୍ୟ ରହିଛି ସେଇଠି। ସେ ବଂଶୀ ନାହାଦ କରୁଛି ବେଣୁ, ବଂଶୀ ନୁହଁ ବେଣୁ ବୋଲି କୁହାଯାଉଛି, ବଂଶୀ କହିଲେ ଅଲଗା ଅର୍ଥ ହେଇଯିବ, ବେଣୁ ବେଣୁ ବାହାଦନ କରିଥିଲେ, ବେଣୁଗୀତ ବୋଲି ଭାଗବତ ଅଛନ୍ତି ଶ୍ଳୋକ, ଏ ଅଧ୍ୟାୟ ଅଛି ବେଣୁଗୀତ, ଇଏ ବେଣୁ ବାହାଦନ କରିଥିଲେ, ଗୋପୀମାନେ ଆଉ ଥୟ ଧରିକି ରହିପାରିଲେ ନାହିଁ, ଥୟ ଧରି ରହିପାରିଲେ ନାହିଁ, ସବୁ ପଳେଇ ଆସିଲେ। ଯିଏ ଯେଉଁ କାର୍ଯ୍ୟ କରୁଥିଲେ, ଯିଏ ଯେଉଁ କାର୍ଯ୍ୟ କରୁଥିଲେ, କିଏ ଗାଈ ଦେଉଥିଲେ ଫିଙ୍ଗିଦେଲେ ସେଇଟାକୁ, ଯେମିତି ଚାଲିଲେ ସେଇଠି ଚାଲିଲେ, କିଏ ପିଠା କରୁଛନ୍ତି, ହଁ ପିଠାକୁ ସେମିତି ରଖିଦେଇ ପଡ଼ିଗଲେ, ପିଠା ପଡ଼ିଯିବ ସେଇଟା ତ, ସେତିକି ତାଙ୍କ ବୁଦ୍ଧି ନାହିଁ, ସେ ପିଠା ପଡ଼ିଗଲେ ଯାଉ ଚୁଲିକି ଯାଉ, ସବୁକିଛି ଚାଲିଲେ ଧାଇଁଲେ, ଆଉ ତ ତାଙ୍କର କ'ଣ ବୁଦ୍ଧି କାମ କଲେ ସିନା ସବୁ କରିବେ। କ୍ଷୀର ଗୁଡ଼ା ଏତେ କ୍ଷୀର ଧୂଆଁ ହେଇଛି, ଏଗୁଡ଼ା କ'ଣ ଫୋପାଡ଼ି ଦେବା ଭଲ ହେବ, ଟିକେ ରଖିକିରି ଯିବା, ନା ଫିଙ୍ଗିଦେଲେ ସେଇଠି, ବୁଦ୍ଧି କାମ କଲେ ସିନା ଏଇଟା କାମ ହେବ, ବୁଦ୍ଧିର ଉର୍ଦ୍ଧ୍ୱର କଥା, ଆଉ ଏଇଟା ବୁଦ୍ଧିର ଉର୍ଦ୍ଧ୍ୱର କଥା, ହଁ କିଏ ପିଲାଙ୍କୁ ଖାଇବାକୁ ଦେଉଥିଲେ ବନ୍ଦ କରିଦେଲେ ସେତିକିରେ ରହିକି ପଳେଇଗଲେ, ହଁ କିଏ ସ୍ୱାମୀର ସେବା କରୁଥିଲେ ସେତିକି ରହି ପଳେଇଗଲେ, ଯିଏ ଯାହା କରୁଥିଲେ, କିଏ କଜଳ ଲଗାଉଥିଲେ ଗୋଟେ ଆଖିରେ କଜଳ ଲଗାଇଛି ଆଉ ଗୋଟେ ଆଖିରେ ଲାଗିନି ଧାଇଁଲେ, ହଁ କିଏ ପିନ୍ଧୁଥିଲେ କ'ଣ ଡ୍ରେସ୍ ପିନ୍ଧୁଥିଲେ ବା କ'ଣ କିଏ କ'ଣ ସବୁ ଅସ୍ତବ୍ୟସ୍ତ, ସବୁ ଅସ୍ତବ୍ୟସ୍ତ ସବୁ ଧାଇଁବେ, ସବୁ ପାଗଳ ଭଳି, ଯେମିତି ଜଣେ କିଏ ମୋହନ କରିଛି, ମୋହିନୀ କରିକି ତାଙ୍କୁ ଡାକୁଛି, ମୋହିନୀ କରିଦେଇଛି, ଆଉ କିଏ ଶୁଣିଲାନି, ତାଙ୍କ ସ୍ୱାମୀ ତାଙ୍କ ପିତା ଯେତେ ବାଧା ଦେଲେ ମଧ୍ୟ ସେ ଶୁଣିଲେ ନାହିଁ, ଫିଙ୍ଗି ଦେଇକି ପଳେଇଗଲେ, ତାଙ୍କୁ ଏଡ଼େଇ ଦେଇକିରି ଛିଞ୍ଚାଡ଼ି ଦେଇକି ପଳେଇଗଲେ, ହାତରେ ଛିଞ୍ଚାଡ଼ି ଦେଇକି ପଳେଇଗଲେ, ଏସବୁ କଥା ରହିଛି, ହଁ ଦଶମ ସନ୍ଧ 29 ଅଧ୍ୟାୟରେ ବର୍ଣ୍ଣନା କରାଯିବ। ତେଣୁ ଆମେ ସେ ରାସଲୀଳାକୁ ଏତେ ବିସ୍ତାର ଭାବରେ ବର୍ଣ୍ଣନା କରିବା ନାହିଁ, କାରଣ ଆମେ ଏଇ ଶ୍ଳୋକରେ ବର୍ଣ୍ଣନା କରିବା, ଖାଲି ଏତିକି କହିବା ଯେଉଁ ହେଲା, ଏସବୁ ଆସିଗଲେ, କୋଟି କୋଟି ଗୋପୀ ଆସିଗଲେ, ଜଣେ ନୁହଁ କି ଦୁଇ ଜଣ ନୁହଁ କି 100 ନୁହଁ କି 200 ନୁହଁ କି 1000 ନୁହଁ କି 2000 ନୁହଁ କି 1,00,000 ନୁହଁ କି 2,00,000 ନୁହଁ, କୋଟି କୋଟିଏ ନୁହଁ କି 2 କୋଟି ନୁହଁ, 600 କୋଟି 600 କୋଟି ଗୋପୀ ଆସି ପହଞ୍ଚିଗଲେ, ଏ ଭକ୍ତ ଠାକୁର କହିଛନ୍ତି 100 କୋଟି, ହଁ ବିଶ୍ୱନାଥ ଚକୁର ଠାକୁର କହିଛନ୍ତି 300 କୋଟି, ହଁ କେତେ ଆପଣ ହିସାବ କରନ୍ତୁ କେଉଁଟା ଠିକ, ହଁ ତେଣୁ ଯାହା ହଉ 600 କୋଟି ଆସି ପହଞ୍ଚିଗଲେ ଗୋପୀ, ଯାହା ଆସି ପହଞ୍ଚିଗଲେ ଭଗବାନ ନ ଜାଣିଲା ଭଳିଆ କହୁଛନ୍ତି, ତୁମେ କୁଆଡ଼େ ଆସିଲ ଏବେ ଏତେ ରାତିରେ, ଏଠି କାହିଁକି ଆସିଲ, ହଁ ତୁମ ଘର ଫର ସବୁ ଛାଡ଼ି, ତୁମ ସ୍ୱାମୀ ତୁମ ପୁତ୍ର ପିଲା ଛୁଆ ସବୁ ଏସବୁ ଛାଡ଼ିକିରି ତୁମେ ଆସିଲ, ଓହୋ ବନ ଦେଖିବାକୁ ଆସିଲ କି, ବନର ଶୋଭା ଦେଖିବାକୁ ଆସିଲ, ଆଉ ଭଲ କଲ ଆସିଲ ତ ଆସିଲ, କ'ଣ ଗୋଟେ ଅଛି କଥା ଆମର ଓଡ଼ିଆରେ, ଆସିଲେ ତ ବନ୍ଧୁ ଭଲ କଲ, ଯେଉଁ ବାଟେ ବାଟେ ଆସିଥିଲେ ସେଇ ବାଟେ ବାଟେ ଯା, କୃଷ୍ଣ ମଧ୍ୟ ତାଙ୍କୁ ସେୟା କହିଲେ, ଏ ସେଇଟା ତୁମ ଉଚିତ ହେଇନାହିଁ ତୁମର, ତୁମେ ସ୍ୱାମୀଙ୍କୁ ଛାଡ଼ିକି ରାତି ଅଧରେ ତୁମ ମୋ ପାଖକୁ ଆସିଛ, ଗୋଟେ ପରପୁରୁଷ ପାଖକୁ ଆସିଛ, ହଉ ଯଦି ଆସିଲ ମନେକର ବନର ଶୋଭା ଦେଖିବା ପାଇଁ ବୃନ୍ଦାବନ ସେଠାରେ ଶ୍ରେଷ୍ଠ ବନ ଶୋଭା ଦେଖିଦେଲ, ବର୍ତ୍ତମାନ ଯାଅ ଶୀଘ୍ର ଯାଅ, ଡେରି କର ନା ଶୀଘ୍ର ଶୀଘ୍ର, ଗୋଟେ ମିନିଟ୍ ଡେରି କର ନା, ଏଇଭଳି ଭାବରେ ଭଗବାନ ତାକୁ ପରୀକ୍ଷା କରୁଥିଲେ, ହଁ ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ହୋଇଗଲେ ରାଧାରାଣୀ, ସେମାନେ ସବୁ ଗୋପୀମାନେ ସବୁ କ୍ରନ୍ଦନ କଲେ, ସେମାନେ ମଧ୍ୟ ତାଙ୍କୁ ସବୁ ବହୁତ କଥା କହିଛି, ସେ ବହୁତ ଲୀଳା ସବୁ ବର୍ଣ୍ଣନା କରାଯାଇଛି, ତାପରେ ଭଗବାନ ତାଙ୍କ ସହିତ ରାସ ନୃତ୍ୟ କଲେ, ରାସଲୀଳା ହେଲା, ହଁ ରାସଲୀଳା ହେଲା, 30 ଅଧ୍ୟାୟରେ ସବୁ ବର୍ଣ୍ଣନା କରା, 29 ଅଧ୍ୟାୟରେ ରାସଲୀଳା ବର୍ଣ୍ଣନା କରାଯାଇଛି, ବର୍ଣ୍ଣନା ହେଲା ପରେ ଭଗବାନ କିଭଳି ଭାବରେ ରାସଲୀଳା କରୁଥିଲେ, ଦୁଇ ଦୁଇ ଗୋପୀଙ୍କ ମଧ୍ୟରେ ଜଣେ ଜଣେ କୃଷ୍ଣ, ବା ଦୁଇ ଦୁଇ କୃଷ୍ଣଙ୍କ ମଧ୍ୟରେ ଜଣେ ଜଣେ ଗୋପୀ, ଏଇଭଳି ଭାବରେ ନିଜକୁ ବିସ୍ତାର କରିଥିଲେ ଭଗବାନ, ଯେତେ କୋଟି ଗୋପୀ ଥିଲେ ସେତେ କୋଟି ରୂପରେ ନିଜକୁ ବିସ୍ତାର କରିଥିଲେ ରାସଲୀଳା, ଓ ମଝିରେ ରହିଲେ ରାଧା କୃଷ୍ଣ, ଆଉ ସବୁ ଚାରିପଟେ ରହିଲେ ଗୋପୀ ଏବଂ କୃଷ୍ଣ, ସବୁ ଗୋପୀ ଭାବୁଛନ୍ତି ମୋ ପାଖରେ ଏକା କୃଷ୍ଣ ରହିଛନ୍ତି ଆଉ ତା ପାଖରେ ନାହାନ୍ତି, ଭଗବାନଙ୍କ ଲୀଳା ହେଉଛି ଏଭଳି ଭାବରେ, ତେଣୁ ଇଏ ଯେଉଁ ଏଭଳି ଭାବରେ କଲେ ଗୋପୀମାନଙ୍କର ଗର୍ବ ଆସିଗଲା, ଶ୍ରେଷ୍ଠ ପୁରୁଷ, ଶ୍ରେଷ୍ଠ ପୁରୁଷଙ୍କ ସହିତ ସେ ନୃତ୍ୟ କରୁଛନ୍ତି, କ'ଣ କମ୍ ଛୋଟିଆ ଗର୍ବର କଥା, ଯଦି ଆମେ ପ୍ରଧାନମନ୍ତ୍ରୀଙ୍କ ପାଖରେ ଯଦି ମିଶିଯିବା ହାତ ମିଳେଇଦେବା, ହଁ ତାହେଲେ କେତେ କ'ଣ ନ୍ୟୁଜ୍ ବାହାରି ପଡ଼ିବ, ଆମେ ସେଇଟା ରଖିବା ସାଇତିକି ରଖିବା, ଏହି ପ୍ରଧାନମନ୍ତ୍ରୀଙ୍କ ସହିତ ମୁଁ ଦେଖା କରିଥିଲି, ଏଭଳି ସମୟରେ ହୋଇଥିଲା ପ୍ରଧାନମନ୍ତ୍ରୀ, ହଁ ଆଉ ସିଏ କିଏ, ସେ କେତେ ଉଚ୍ଚର ସ୍ତରର କଥା, ତାଙ୍କ ସହିତ ଯେଉଁ ନୃତ୍ୟ କରୁଛନ୍ତି, ଖାଲି କଥା ହେଉନାହାନ୍ତି ନୃତ୍ୟ କରୁଛନ୍ତି, ହାତ କାନ୍ଧରେ ହାତ ପକାଇକିରି ଏଭଳି ଭାବରେ ଆଲିଙ୍ଗନ ପୂର୍ବକ ଏଭଳି ଭାବରେ ସବୁ ଚାଲିଛି, ବହୁତ ବହୁତ ଅନ୍ତରଙ୍ଗ ଭାବରେ ସବୁ ଲୀଳା ଚାଲିଛି, ଆଉ ତାଙ୍କର ମନର ଧାରଣା କ'ଣ ନ ହେବ, ସେମାନେ ଗର୍ବିତ ହେବେ ନାହିଁ। ଭଗବାନ ଜାଣିଗଲେ, ଭଗବାନ ପଳେଇଗଲେ, ଅନ୍ତର୍ଧ୍ୟାନ ଭଗବାନ ସେଇଠି ଏଇଠି ଅଛନ୍ତି, ଭଗବାନ ଏଇଠି ନାହାନ୍ତି ମଧ୍ୟ। ଏ ଭଗବାନଙ୍କ ଅଚିତ୍ୟ ଭେଦାଭେଦ ତତ୍ତ୍ୱ ଆଉ ଯେତେବେଳେ ପଳେଇଗଲେ, ଗୋପୀମାନେ ଯେଉଁ ବାୟାଣୀ ହୋଇଗଲେ, ପାଗଳି ହୋଇଗଲେ, ଚାରିଆଡ଼େ ଖୋଜି ବୁଲିଲେ, ଚାରିଆଡ଼େ ଗଛ ଲତା ପାହାଡ଼ ପର୍ବତ ଯାହା ଦେଖିଲେ, ଝରଣା ନଦୀ ଯାହା ଦେଖିଲେ, ପଚାରିଲେ ଆମର କୃଷ୍ଣ କୁଆଡ଼େ ଗଲେ। ଆମ କୃଷ୍ଣ କୁଆଡ଼େ କ୍ରନ୍ଦନ କରି କ୍ରନ୍ଦନ କରୁଛନ୍ତି ସବୁଠି, ତିରିଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। କ୍ରନ୍ଦନ କରି କରି ଯାଇ ପହଞ୍ଚିଲେ ରାଧାରାଣୀଙ୍କ ପାଖରେ ପହଞ୍ଚିଗଲେ। ରାଧାରାଣୀ ସେଠି ନା ତାଙ୍କ ନାଁ ନିଆଯାଇନି ରାଧାରାଣୀ ବୋଲି, ଅନୟା ରାଧିତ ନୂନମ୍ ବୋଲି କୁହାଯାଇଛି। ଯିଏ ଅନନ୍ୟ ଭାବରେ ଆରାଧନା କରୁଥିଲେ ସେ ସେଠି ମୂର୍ଛା ହେଇକି ପଡ଼ିଛନ୍ତି। ଗୋଟେ ଜାଗାରେ ଦେଖିଲେ ବାଟରେ, ହଁ ବୁଲୁଥିଲା ବେଳେ ଦେଖିଲେ କୃଷ୍ଣଙ୍କ ପାଦଚିହ୍ନ ଦେଖିଲେ, ଇଏ ହେଉଛନ୍ତି ଭଗବାନ। ଏଇଥିରୁ ଜାଣିବା, ପାଦଚିହ୍ନରୁ ଜାଣିଯିବା ଭଗବାନ ବୋଲି। 19 ଚିହ୍ନ ରହିଛି, ଆମେ ସବୁ କହୁଥିଲେ ଏକଥା। ତେଣୁ ଯେତେବେଳେ ଦେଖିଲେ କୃଷ୍ଣଙ୍କ ପାଦ ସହିତ ଆଉ ଜଣଙ୍କ ପାଦଚିହ୍ନ ରହିଛି, ସେ ହେଉଛି ରାଧାରାଣୀ। ତାଙ୍କ ନାଁ ନିଆଯାଇ ନାହିଁ, ଅନୟା ରାଧିତ ନୂନମ୍ ବୋଲି କୁହାଯାଇଛି। ଏଇଭଳି ଭାବରେ ଦେଖିଲେ, ତାପରେ ତାଙ୍କୁ ସବୁ ପାଣି ଫାଣି ଦେଇକିରି ସାଷ୍ଟାଙ୍ଗ କରେଇଲେ। ସେ କହିଲେ, ରାଧାରାଣୀ କହିଲେ, ଏମିତି କୃଷ୍ଣ ମୋତେ ଆଣିକି ଏଠିକି ଆସିଲେ, ପୁଣି ମୋତେ ଛାଡ଼ିକି ପଳେଇଗଲେ, ଏସବୁ କଥା ଅଛି। ତେଣୁ ରାଧାରାଣୀଙ୍କ ସହିତ ମିଶିକିରି ଅନ୍ୟ ସବୁ ଗୋପୀମାନେ ଯାଇକି ପୁଣି ଖୋଜି ବୁଲିଲେ, କୃଷ୍ଣଙ୍କୁ ଖୋଜି ବୁଲିଲେ। କୃଷ୍ଣ କୁଆଡ଼େ ଗଲେ, କୃଷ୍ଣ କୁଆଡ଼େ ଗଲେ, ପାଗଳିନ ଭଳି ହେଇଗଲେ। କିଏ କେଉଁଭଳି ଭାବରେ ସବୁ ଲୀଳା କଲେ, କୃଷ୍ଣଙ୍କର ଯେଉଁ ସବୁ ଲୀଳା, ଲୀଳା ଦିନରୁ ଆରମ୍ଭ କରି କ'ଣ ଯେଉଁ ପୁତନା ବଦ୍ଧ କରିଥିଲେ ବା ପୁତନା ଉଦ୍ଧାର କରିଥିଲେ, ସେଇ ଲୀଳାଠୁ ଆରମ୍ଭ କରି ସବୁ ସବୁ ପ୍ରକାର ଲୀଳା, ଗୋବର୍ଦ୍ଧନ ଲୀଳା, ସବୁ କ'ଣ ଜଣେ ଜଣେ କିଏ ହେଇଗଲେ, କୃଷ୍ଣ ହେଇଗଲେ, କିଏ ଗୋପୀ ହେଇଗଲେ, କିଏ କ'ଣ ଅସୁର ହେଇଗଲେ, ଏଇଭଳି ଭାବରେ ସବୁ ଲୀଳା ଚାଲିଲା ତାଙ୍କର ତନ୍ମୟତାରେ। ତନ୍ମୟତାରେ ଏଇଭଳି ଭାବରେ ହେଲେ, ତାପରେ ଯେତେବେଳେ ରାଧାରାଣୀଙ୍କ ସହ ଦେଖା ହେଇଗଲା, ରାଧାରାଣୀ ସହିତ ମିଶିକିରି ଖୋଜି ବୁଲିଲେ। 31 ଅଧ୍ୟାୟରେ 19 ଶ୍ଳୋକ ଅଛି, ଗୀତ ବୋଲୁଛନ୍ତି, କ୍ରନ୍ଦନ କରୁଛନ୍ତି, ଖୋଜୁଛନ୍ତି। କ'ଣ ଜୟତି ତେ ଦିକଂ ଜନ୍ମନା ବ୍ରଜ ସୟତ ଇନ୍ଦିରା ସଶ୍ୱଦ ଦୈତ ଦେଶ୍ୟତା ଦେଖୁତା ଗୀତ ବୋଲୁଥିଲେ ଯେମିତି ସୁନ୍ଦର ଆନନ୍ଦ ଲାଗିନଥାନ୍ତି, ବାଜାଟା ବାଜିଗଲେ ତାର ମାଧୁର୍ଯ୍ୟଟା ବଢ଼ିଯାଉଛି ନା ନାହିଁ। ଏଇଭଳି ଭାବରେ 19 ଶ୍ଲୋକରେ ଗୀତ ବୋଲି ବୋଲି କ୍ରନ୍ଦନ କରି କରି ବନକୁ ବନ ବୁଲୁଛନ୍ତି। ଯେତେବେଳେ ପହଞ୍ଚିଗଲେ, ଆଉ ଚନ୍ଦ୍ରର କିରଣ ଆଉ ପ୍ରବେଶ କଲା ନାହିଁ, ଅନ୍ଧାର ଆଲୋକ ଅନ୍ଧାର ହୋଇଯାଇଛି, ଆଉ ଗଲେନି ଆଗକୁ, ଆଉ ଗଲେ ନାହିଁ, ନିବିଡ଼ ଜଙ୍ଗଲ ଆଉ ଗଲେନି ଆଗକୁ। ରାଧାରାଣୀ କହିଲେ, ଚାଲ ଯେଉଁଠି ଆମେ ନୃତ୍ୟ ନୃତ୍ୟ ହେଇଥିଲା, ରାସଲୀଳା ହେଇଥିଲା, ସେଇଠିକି ଯିବା। ପୁଣି ସେଇଠି ଫେରିକିରି ଆସିଲେ, ସେଇଠି ବସିକିରି କ'ଣ ସେଇଠି ବସିକିରି ଗୀତ ବୋଲୁଛନ୍ତି, ତବ କଥା ଆମେ ସେଇଠି ବୋଲୁଛନ୍ତି, ଆ ପୂର୍ବରୁ ବୋଲିନଥିଲେ, ସେଇଠି ବୋଲୁଛନ୍ତି। 19 ଗୀତ ବୋଲି ସାରିଲା ପରେ ଭଗବାନ ଆସିକିରି ଆବିର୍ଭାବ ହେଇଗଲେ। 32 ଅଧ୍ୟାୟରେ ଭଗବାନ ଆବିର୍ଭାବ ହେଇଗଲେ, ସେଇ କଥା ଏଠି ରାଧାରାଣୀ କହୁଛନ୍ତି। ନ ପାରୟଂ ନିରବଧ୍ୟ ସଂଯୁଜା ସୋସାଦ କୃତ୍ୟା ବିଭୁଦାରୁଷା ବିଭ ଯାମା ଭଜନ ଯାମା ଭଜନ ଶ୍ରୀ ଗୃହ ଶୃଙ୍ଖଳା ସମ୍ବୃଶ୍ୟ ତଦ୍ଭ ପ୍ରତିଜାତ ସାଧୁନା। ଭଗବାନ ସେଇଠି ଆବିର୍ଭାବ ହେଇଗଲେ, ଆବିର୍ଭାବ ହେଇଗଲେ। କ୍ରନ୍ଦନ କରୁଥିବା ସମୟରେ ଭଗବାନ 32 ଅଧ୍ୟାୟରେ ବର୍ଣ୍ଣନା କରାଯାଇ ଭଗବାନ ଆବିର୍ଭାବ ହେଇଗଲେ। ତା ସାମାବୀରଭୂ ଚୌରୀ ସ୍ମୟମାନ ମୁଖାମ୍ବୁଜ ତା ସାମାବୀରଭୂ ଚୌରୀ ସ୍ମୟମାନ ମୁଖାମ୍ବୁଜ ପୀତାମ୍ବରଧର ସାଗ୍ଭୀ ସାକ୍ଷାତ ମନ୍ମଥ ମନ୍ମଥ। ଭଗବାନ କିଭଳି ଆବିର୍ଭାବ ହେଇଗଲେ, ତା ସାମ ତାଙ୍କ ମଧ୍ୟରେ ଆବିର୍ଭାବ ହେଇଗଲେ। ତା ସାମାବୀରଭୂ ଚୌରୀ ଆବିର୍ଭୂତ ଭଗବାନ ଆବିର୍ଭାବ ହେଇଗଲେ। ସୌରୀ ସୌରୀ ବୋଲି କୁହାଯାଇଛି ତାଙ୍କୁ, ସୌରୀ କିଭଳି ଭାବରେ ସ୍ମୟମାନ ମୁଖାମ୍ବୁଜ ସ୍ମୟମାନ ସ୍ମିତ ହାସ୍ୟ କରୁଛନ୍ତି, ମୁଖ ରୂପକ ପଦ୍ମକୁ ରେ ସ୍ମିତ ହାସ୍ୟ ହେଉଛି, ସ୍ମୟମାନ ମୁଖାମ୍ବୁଜ ଏବଂ ପୀତାମ୍ବର ଧାରଣ କରିଛନ୍ତି ଶ୍ରାଗ୍ଭୀ, ଶ୍ରାଗ୍ଭୀ କହିଲେ ଫୁଲମାଳ ଧାରଣ କରିଛନ୍ତି, साक्षात मन्मथ 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 कहले ये भौतिक जगत जिते जीव रही जिते खाली मनुष्य नुहति पशु पक्षी कीट पतंग समस्ते ये जो रही काम पीढ़ा समस्ते पीड़ित होकर रही मन्मथ किंतु सी कंदर्प को मध्य मोहित करदे मन्मथ मन्मथ सी मदन मोहन सी आविर्भाव हो गले आविर्भाव होता कहले देख भगवान जो करते चतुर्थ अध्याय भगवान कही घोषणा करते जे जे यथा मां प्रपद्यन्ते तां सतेव भजाम्यहं मम वर्तमान वर्तन्ते मनुष्या पार्थ सर्वस्व जे जो भाव भगवान शरण जीवे भगवान से भाव पुरस्कृत करे से भाव भजन करे भगवान को सहित समस्ते सहित युक्त है मम वर्तमान वर्तन्ते भगवान पथ को समस्त अनुसरण करते मनुष्या पार्थ सर्वस्व समस्ते भगवान पथ को अनुसरण अन्वेषण करु ये जो प्रतिज्ञा करते अर्जुन पाखे से फेर मारीगला गोपी मान पाखे फेर मारीगला से कथा कही दशम स्कंद बतीसाय श्रोकटे अच्छा न पार एहं निरवध्य संजुजा तम तुमर जो ऋण तुम पाखे मुझे ऋणी रहीगली तुम्हें जा माँ भजन जे मोर भजन करने दुर्जर गृह श्रृंखला जो गृहर श्रृंखला रही बंधन रही दुर्जर ताकि त्याग करें ना तुम त्याग करद समृश्य तुम तक छेदन करद प्रतिजा छेदन कल आ प्रतिबदल मोर कि दबाप ना आमर जहाँ जहाँ कामना रही जड़े भगवान भजन विभिन्न प्रकार कामना रही भगवान पूरण कर दिखती अकाम किसी कामना ना अकाम जहाँ कामना नहीं कौन करेंगे सी कौन पूरण करेंगे आम सीना कामना थी मोर यहाँ दरकार कहे भगवान हाँ दिवे किए कह मोर मुक्ति दरकार हाँ दि देवे जार कामना नहीं कौन देवे ऋणी रहीगले भगवान गोपी मान पाखे ऋणी रहीगले जो प्रतिज्ञा करते सी फेल मारीगले सी प्रतिज्ञा रक्षा करें ना बोले स्व साधुकृत विबुधा उषा पीब तुम्हें जो मो प्रति जो साधु कार्य कर भजन कर विबुधा विबुधा कर देवता मान आयुष प्राप्त हेले तार प्रतिबदल मुझे तुमको करें मुझे तुम पाखे ऋणी रहीगली तुम्हें जो मोर भजन कल से ही तुम प्रतिजातु से तार ही से तुम फल ये भक्तिर फल हूँ भक्ति सब जिनस जो रही सबू आम जो गोटे रही कौन गोटे हूँ साध्य गोटे साधन साधन जो करूचे जो उपाय मध्यम जो आम लक्ष्य हासिल करने चेष्टा करूचे उपाय गोटे रही लक्ष्य आ गए रही जमी मन कर देखा कर्मी मैने कर्मी मैने साधन हूँ कौन ना त्रैविद्या मान सोम बात बाबा ये सब रही तीन बेदरे जो कर्मकांड धारा रही साधन साधन कले साध्य वस्तु हूँ कौन ना से उन्नत लोक को जीवे तेणु उन्नत लोक गले साधन आवश्यकता नहीं साधन त्याग करदे पाई कौन दरकार साधन पे तुम सब पाठ पढ़ु सरगला परीक्षा पास हो गल चाकरी कर पढ़ ना कौन इंजीनियरिंग पढ़ो तक त्याग करदेव से कथा साध्य साधन योग अष्टांग योग मार्ग जो मैंने अग्रसर होती जम नियम प्राणायाम इत्यादि सब कर अष्टांग योग सिद्धि पाईगले आउ कौन करेंगे साधन आग करेंगे पाईगले सिद्धि आँ कर ज्ञानी ज्ञानी मार्ग ज्ञान मार्ग अन्वेषण करते ब्रह्म लोक उन्नत हो गले ब्रह्म अनुसंधान करेंगे ना कौन त्याग करदे किंतु भक्ति गोटे एभली वस्तु ये बोध साध्य एवं साधन ये साधन करी भक्ति साधन करी आम कौन पाइबा से भक्ति पाइबा भक्ति फल हूँ से भक्ति भक्ति पाइला पर भक्ति भक्ति फल हूँ भक्ति हरे कृष्णा 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 हरे 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 राम 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 भक्ति फल हूँ भक्ति आ किसी ना तार फल साध्य साधन गोटे जिनस अलग नुह तेणु सी कहले तुम्हें मोर जो भक्ति कल तार फल हो भक्ति आ कि ना तार फल आवा ना आर करते कहले मुझे दिखती मुक्ति ददाति करगवान बहुत सहज मुक्ति देदेव नियम मुक्ति कि भक्ति ସ୍ମରଣ ଭକ୍ତି ଯୋଗମ, ଭକ୍ତି ଯୋଗଟା ସହଜରେ ଦିଅନ୍ତି ନାହିଁ। ତେଣୁ ଇଏ ଯେଉଁ ଭକ୍ତି କଲେ ଶୁଦ୍ଧ ଭକ୍ତି, ଅନ୍ୟାଭିଳାଷତା ଶୂନ୍ୟମ ଜ୍ଞାନ କର୍ମାଦି ଅନାବୃତମ ଆନୁକୂଲ୍ୟନ କୃଷ୍ଣାନୁଶୀଳନମ ଭକ୍ତିର ଉତ୍ତମା। ଅନ୍ୟ ଅଭିଳାଷ ଥିଲେ ସିନା ସେଇଟା ଶୁଦ୍ଧ ଭକ୍ତି ହେବ ନାହିଁ। ଅନ୍ୟ ଅଭିଳାଷ କିଛି ତ ଅଭିଳାଷ ନାହିଁ, ଆଉ କ'ଣ ସେ ପାଇବା, କ'ଣ ଦେବେ ଭଗବାନ ଦେବେ କ'ଣ। ଅନ୍ୟ ଅଭିଳାଷତା ଶୂନ୍ୟ ଜ୍ଞାନ କର୍ମାଦି ଅନାବୃତମ, ଜ୍ଞାନ ମାର୍ଗ ବା କର୍ମ ମାର୍ଗ ଏସବୁ ତ୍ୟାଗ କରିବେ, ଅନାହୁତମ ତାର ଉର୍ଦ୍ଧକୁ ସେମାନେ ଚାଲିଯିବେ ଶୁଦ୍ଧ ଭକ୍ତି। ଆନୁକୂଲ୍ୟନ କୃଷ୍ଣାନୁଶୀଳନମ, ଅନୁକୂଲ ଭାବରେ ରାକ୍ଷସମାନେ ଅସୁରମାନେ ଦୈତ୍ୟମାନେ ଏମାନେ ଭଗବାନଙ୍କ ସହିତ ଯୁକ୍ତ ହେଲେ ମଧ୍ୟ ପ୍ରତିକୂଳ ଭାବରେ ସେମାନେ ଯୁକ୍ତ ହୋଇଥାନ୍ତି, କିନ୍ତୁ ଭକ୍ତ ଅନୁକୂଳ ଭାବରେ ପାଞ୍ଚଟି ଯେଉଁ ରସ ରହିଛି ଶାନ୍ତ ଦାସ୍ୟ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ, ଏ ଅନୁକୂଳ ଭାବରେ ସେମାନେ ଭଗବାନଙ୍କ ସହିତ ଯୁକ୍ତ ହୋଇଥାନ୍ତି, ଏଇଟା ହେଉଛି ଭକ୍ତିର ଉତ୍ତମା। ଆଉ ଗୋଟେ ଖାଲି ଭକ୍ତି ରହିଛି, ଆଉ ଗୋଟେ ଭକ୍ତିର ଉତ୍ତମା ରହିଛି। ଖାଲି ଭକ୍ତି କେଉଁଟା ନା କ'ଣ, ନିର୍ବନ୍ଧ କୃଷ୍ଣ ସମ୍ବନ୍ଧେ ଯୁକ୍ତ ବୈରାଗ୍ୟ ମୁଚ୍ୟତେ ଯଥା ଉପଯୁଞ୍ଜତ, କ'ଣ ସେ ଶ୍ଳୋକଟା, ସର୍ବୋପାଧି ବିନିର୍ମୁକ୍ତ, ଆମେ ଉପାଧିରୁ ମୁକ୍ତ ହେବା। ଉପାଧି କ'ଣ ନା, ଆମେ ଯେଉଁ ଭାବୁଛେ ଆମେ ଅମକ 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 ଏସବୁ, ଜଣେ ଆଇଏଏସ୍ ଅଫିସର ଭାବୁଛି କ'ଣ ମୁଁ ଗୋଟେ ଆଇଏଏସ୍ ଅଫିସର ନା, ସେଇଟା ଉପାଧି, ସେ ଆଇଏଏସ୍ ଅଫିସର ନୁହଁ ବା ସେ କ'ଣ ଗୋଟେ ଗାଈ ନୁହଁ, ଇଏ ହେଉଛି ଉପାଧି। ସେ ଏହି ଉପାଧିରୁ ଯେଉଁମାନେ ମୁକ୍ତ ହୋଇଛନ୍ତି, ସର୍ବୋପାଧି ବିନିର୍ମୁକ୍ତ, ବିଶେଷ ଭାବରେ ମୁକ୍ତ ଯେଉଁମାନେ ବିନିର୍ମୁକ୍ତ, ତତ୍ପରତ୍ୟେ ନିର୍ମଳ, ଭଗବାନ ସହ ଯୁକ୍ତ ହୋଇକି ସେମାନେ ସେହି ନିର୍ମଳ ଅବସ୍ଥା ପ୍ରାପ୍ତ ହୋଇଛନ୍ତି। ଋଷିକେଣ ଋଷିକେଶ ସେବନମ, ଏହି ଇନ୍ଦ୍ରିୟମାନଙ୍କ ଦ୍ୱାରା ଇନ୍ଦ୍ରିୟମାନଙ୍କ ପ୍ରଭୁ ଋଷିକେଶର ଯଦି ସେବନ କଲେ ସେଇଟା ହେଉଛି ଭକ୍ତି। ଇଏ ହେଉଛି ଭକ୍ତିର ଡେଫିନେସନ, ଭକ୍ତିର ସ୍ୱାମୀଙ୍କ ସିନ୍ଧୁରେ ଉପଗୋସ୍ୱାମୀ ଏଇଟା ବର୍ଣ୍ଣନା କରୁଛି, ଇଏ ହେଉଛି ଭକ୍ତି। ଭକ୍ତି କହିଲେ ଆଉ ତା ବଦଳରେ କିଛି ପାଇବାର ନାହିଁ, ଶୁଦ୍ଧ ଭକ୍ତି ହେଉଛି ଏଇଟା ଭକ୍ତିର ଉତ୍ତମା, କିଛି ପାଇବାର ଅନ୍ୟ ବିଳାସତା ଶୂନ୍ୟ। ତେଣୁ ଏଇ ଯେଉଁ ଭକ୍ତି ରହିଛି, ଭଗବାନ କହିଲେ ମୁଁ ନ ପାର ଏହଁ, ମୁଁ ପାରୁନାହିଁ, ତୁମର ଯେଉଁ ଋଣ ମୋ ପାଖରେ ତୁମେ ଯେଉଁ ମୋତେ ସେବା କଲ, ମୁଁ ତୁମକୁ ଋଣୀ ରହିଗଲି, ଏ ଋଣକୁ ପରିଶୋଧ କରିପାରୁନାହିଁ। ନ ପାର ନିରବତ ସଂଯୁଜା ସୁସାଧୁତ ବିଦ୍ୟା ଯାହା ମା ଭଜନ ଦୁର୍ଜର ଗେ ଶୃଙ୍ଖଳା ସଂଦୃଶ୍ୟ ତଦ୍ଭପତିଜାତ ସାଧୁନା, ତୁମେ ଯେଉଁ ମୋର ଭଜନ କଲ ତାହାର ଭଜନର ଫଳ ତୁମେ ସେହି ଭଜନ, ଆଉ କିଛି ନାହିଁ, ମୁଁ ଦେଇପାରୁନାହିଁ ତା ଫଳ ଦେଇ ସେ ତୁମେ ସେମାନେ ଚାହିଁଲେ ମୁଁ ଦିଅନ୍ତି, ତୁମେ ତ କିଛି ଦରକାର ନାହିଁ, ମୁଁ କ'ଣ ଦେବି ତୁମକୁ। ତେଣୁ ଏଇ ଯେଉଁ କଥା କହିଥିଲେ ଦଶମ ସ୍କନ୍ଧ ବତିଶ ଅଧ୍ୟାୟରେ, ବିବୁଧା ଦୁଷା ବିବ, ବିବୁଧା କହିଲେ ଦେବତାମାନଙ୍କର ବ୍ରହ୍ମାଙ୍କର ଆୟୁଷ ପ୍ରାପ୍ତ ହୋଇକରି ମଧ୍ୟ ମୁଁ ଦେଇ ପରିଶୋଧ କରିପାରିବି ନାହିଁ। ଦେଖ କେମିତି ସେ ବ୍ୟକ୍ତି, ଆମେ ତାଙ୍କ କଥାରେ ବିଶ୍ୱାସ କରିଗଲୁ, ଆମେ ତାଙ୍କ ବିଷୟ ଏଭଳି ଭାବେ କଥା କହୁଛନ୍ତି, ଆମେ ଋଣୀ ରହିଗଲେ ଏଭଳି କଥା କହୁଛନ୍ତି, ଆଉ ତାଙ୍କ କଥା ଅବିଶ୍ୱାସ କରିବା ହେବ, ସେତେବେଳେ ଅବିଶ୍ୱାସ କରିପାରିବୁ ଆମେ ଏଭଳି ଯେଉଁ କଥା କହିଲେ, ଏଇଭଳି ଭାବରେ ଆମେ ତାଙ୍କ କଥାରେ ବିଶ୍ୱାସ କରିଗଲୁ। ଆମେ ଜାଣିଥିଲେ ମଧ୍ୟ ପ୍ରକୃତରେ ସେ ଏଭଳି ଭାବରେ କଠୋର ପୂର୍ବଜନ୍ମରେ ସବୁ ଥିଲେ, ଏସବୁ ଜାଣିକି ମଧ୍ୟ ତାଙ୍କ କଥାରେ ବିଶ୍ୱାସ କରିଗଲୁ, ଅବିଶ୍ୱାସ କରିପାରିଲୁ ନାହିଁ ତାଙ୍କ କଥାରେ। ପୁଣି କ'ଣ ଇତ୍ୟାଦି, କ'ଣ ଖାଲି ଏଇ ଗୋଟିଏ ନୁହଁ, ଆଦି କ'ଣ ତାହେଲେ ବହୁତ ଜିନିଷ ରହିଛି, ଏଇଭଳି ଭାବରେ ବହୁତ କଥା କହିଛନ୍ତି। ବ୍ରହ୍ମରାତ୍ରି ଉପାଦେ, ବ୍ରହ୍ମରାତ୍ରି ଯେତିକି ରହିବ ସେତିକି ସମୟରେ ଭଗବାନ କେତେ କ'ଣ ସବୁ କଥା ନ କହିଛନ୍ତି ତାଙ୍କ ସହିତ, କେତେ ଆଳାପ ଆଲୋଚନା, ମଧୁର କଥା ତାଙ୍କର ବଚନ, ଯେତେବେଳେ ଶୁଣୁଛନ୍ତି କିଏ ସେ ସଞ୍ଜୟ ଶୁଣୁଛନ୍ତି ଭଗବାନ କଥା, ମହାନ୍ତିମାନେ ସେ କହିବେ ତ तत् संस्मृत्य संस्मृत्य अत्यद्भुतम हाँ मोर आनंद बढ़ी बढ़ी जाऊँ से स्मरण करी साक्षात तथ्य भगवान जो कथा कहते साक्षात से शुणुले संजय शुणु साक्षात शुणुले कितने आनंद तक नौला गोपीमान कथ कौन कह मधुर है गिरा कितने मधुर कथा भगवान स्वयं कहते भगवान भर्गु वाक्य भर्गु बहुत सुंदर वाक्य बहुत मन मनोहर वाक्य भर्गु कथा बुध मन ज्ञा बुद्धिमान व्यक्ति मान मन को सी हरिने बुध मन ज्ञा पुष्कर क्षीण के सुंदर चक्षु रही नयन पद्म नयन सी से नयन कथा कहते से मुखर कथा कहते विधि करीमा आम विधि करी आम सेवकिया सेविका वीर मुहती हे वीर आम बर्तन मुह हो रही अधर सिद्धुना आप जो अधर अधर सुधा को पायस्व न आम पान करातु न बहुवचन कह को पान करातु न यही भाव कथार आम विश्वास कलु अविश्वास करना से भूल हो गला विश्वास करदेलु आदिकं आदिक जहाँ सब कथा एपर्तंत जहाँ सब रही कौन सब कथा कही जो भगवान ये करते कौन छोट पा जो कुमारिका थे छोट चार पाँच वर्ष बालिका थे सब से समय ठोरु से सब जो कौन करुले कात्यायन व्रत करुले पूजा करुले कात्यायन देवी को दुर्गा देवी पूजा करुले कौन नंद गोप सुतंग देवी पतिमे कुरुतंग नम हे देवी से नंद गोप सुत सी आम पति हूँ यही भाव गोटे मस काल व्रत कले व्रत शेष हो गला हेमंत मस कथा हेमंत मस शरीर जो व्रत शेष हो गला भगवान आसिले सब लुगा सब चोरी कर नहीं गले चोरी कर नहीं कहले ये सब लीला को आम विस्तार भाव में कहवा ना खाली ये कह से कहले कहले जे संकल्प विदित साधु ये साधु तुम जो संकल्प अच्छी मुझे जानी आम किए कौन मन चिंता कर भगवान सब जानती एमती किसी ना आम गोटे चिंता कर भगवान जानी ना समस्त सबकि भगवान जानती वेदाहम समी सबकि जानते सी तेनाली संकल्प विदित साध्य हो भगवती ना मदर्चनम तुम्हें जो मर्चन अर्चन कल मोर अर्चन कल जी जन कह अर्चन कले सी तो कात्यायन देवी अर्चन कले केमी कहले से मोर अर्चन कल भगवत गीतार तार उत्तर अच्छी जेबी अन्य देवता भक्ता जजंते श्रद्धानुता ते भी माँ में कौंत जजंती अभिधिपूर्वक जे अन्य देवता मान पूजा करती सी मोर पूजा करती अभिधिपूर्वक पूजा करती अभिधिपूर्वक विधिपूर्वक दु प्रकार पूजा रही तेणु साधारण समस्त अभिधिपूर्वक पूजा करते कि ये जो पूजा करते अभिधिपूर्वक नुह ये विधिपूर्वक पूजा देवता मान पूजा को रेकमेंड कर भगवान ते देवा भावता न ते देवा देवान भावंतु भ ते देवा भावंतु भ परस्पर भावंत श्रेय परम अवापत इष्टान भोगान हिव देवा दास्यंत यज्ञ भाविता ते दत्तन अप्रदाय भो जो मुक्ति तेन अवस भगवान रिकमेंड कले देवता पूजा तेणु विधिपूर्वक रही साधारण लोक मैंने अभिधिपूर्वक पूजा करती कि भगवान कहले संकल्प विदित साध्यो ये साधी मैंने तुम्हें जो जो संकल्प मन जो चिंता अच्छी मोर जो अर्चन कल मयानुमोदित मुझे अनुमोदित करती सो सत्यम भवित मरती से सत्य हो तेणु ये सब यही भाव अनेक कथा भगवान कहते से कथा को सी विश्वास कर राधारणी कौन आम समस्ते से कथार भोल पड़गलु ऋते भी कौन यहाँ निरवध्य संस्था इत्यादिक जिघ्म व्याहतमी रीतमेव सत्यमेव सतधान अज्ञा अभूम जदिओ यहाँ हूँ छड़ना कथा कही किंतु आम भाव रीतम तेणुक भगवान प्रतिज्ञा कर कहले भगवद्गीत अर्जुन कहले अर्जुन मन्मना भव मद भक्तो मद्याजी महा नमस्कुरु माम एव एष्यसि सत्यं ते मु तुमको निश्चिंत भाव आसब ये सब आगे कही नवम अध्याय पुणी आउ थे कहले अठर अध्याय पंसठ श्लोक କହିକିରି ନିଶ୍ଚିନ୍ତ ଭାବ ଏ ବୟସ ନିଶ୍ଚିନ୍ତ ଭାବ ମୋ ପାଖ ସତ୍ୟଙ୍ଗ ଏଥିରେ କୌଣସି ମିଥ୍ୟା ନାହିଁ ସତ୍ୟଙ୍ଗ ତଥାପି କାଳେ ଆପଣଙ୍କୁ ନା ନା ପ୍ରତିଜାହାନି ମୁଁ ପ୍ରତିଜ୍ଞା କରି କହୁଛି ସତ୍ୟ କଥା ହଁ ପ୍ରିୟ ସିମେ ତୁମେ ଅତ୍ୟନ୍ତ ମୋର ପ୍ରିୟ ଏହିଭଳି ଭାବରେ ଏଠି ମଧ୍ୟ ସେ ଭାବିଲେ ସେ ଯାହା କହୁଛୁ ସତ୍ୟ କଥା କହିବେ ସତ୍ୟବ୍ରତଂ ସତ୍ୟପରଂ ତ୍ରିସତ୍ୟଂ ସତ୍ୟ ସେ ଯୋନି ନିହିତଂ ସେ ସତ୍ୟେ ସତ୍ୟ ସେ ସତ୍ୟ ମୃତ ସତ୍ୟ ନିତ୍ୟ ସତ୍ୟାତ୍ମକଂ ତ୍ୱାଂ ଶରଣଂ ପ୍ରପନ୍ନା ବ୍ରହ୍ମାଦି ଦେବତାମାନେ ଭଗବାନଙ୍କୁ ଏହିଭଳି ଭାବେ ପ୍ରାର୍ଥନା କରୁଥିଲେ ଯେତେବେଳେ କ'ଣ ଗର୍ଭରେ ଥିଲେ ଯେପରି ଗର୍ଭରେ ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଗର୍ଭସ୍ତୁତିରେ କୁହାଯାଇଛି ଏସବୁ ସତ୍ୟବ୍ରତ ସେ ଯାହା କହିଲେ ସତ୍ୟ ମା ମୟା ମେରି ମା ମାନେ ଖାଅ ଏ ମା ମୁଁ ପାଖରେ ଖାଇ ନାହିଁ ଏଭଳି ଭାବେ ବହୁତ କ୍ରୀଡ଼ା ଅଛି ତେଣୁ ଇତ୍ୟାଦି କ'ଣ ଜିକ୍ଷ୍ମ ବ୍ୟାହତ ବେବି ଏ ମିଥ୍ୟା ହେଲେ ମଧ୍ୟ ରୀତମିବ ସତ୍ୟମ ସତ୍ୟ ବୋଲି ଆମେ ଗ୍ରହଣ କରିଥିଲୁ ଶ୍ରଦ୍ଧାନା ଏଥିରେ ବିଶ୍ୱାସ କରିଥିଲୁ ଅଜ୍ଞା ଆମେ ଅଜ୍ଞ ହୋଇଗଲୁ ତାଙ୍କର ଏଭଳି ମନମୋହକ ସବୁ ଲୀଳା ରହିଛି କୁଲିକସ୍ୟ ବ୍ୟାଧସ୍ୟ କୃତଂ ଶ୍ରଦ୍ଧାନ ହରିଣ୍ୟ କୃଷ୍ଣବଧ କୃଷ୍ଣସାର ସ୍ତ୍ରୀବ ତଥା କିମ୍ ଯେଉଁଭଳି ଭାବରେ କୃଷ୍ଣସାର ହରିଣର ଗୋଟେ ନାଁ ହେଉଛି କୃଷ୍ଣସାର କୃଷ୍ଣ ହେଉଛି ତାଙ୍କର ସାର ବଢ଼ିଆ କେତେ ନାଁ ଦିଆଯାଇଛି କେତେ ବଢ଼ିଆ ନାଁ ହରିଣ କୃଷ୍ଣ ସାର ପଞ୍ଚମ ସ୍କନ୍ଧରେ ଏ କଥା ଆସିବ ଯେତେବେଳେ ହରିଣ ପ୍ରତି ଆସକ୍ତି ଆସିଗଲା ସେତେବେଳେ ହରିଣ କହିଲେଣି କୃଷ୍ଣ ସାର କହିଲେ ହେଉଛି ସାର ବସ୍ତୁ କୃଷ୍ଣ ସାର କୃଷ୍ଣ ସାର ନାମଟି ତାର ରହିଛି କୃଷ୍ଣ ସାର କୃଷ୍ଣ ସାର କୁଲକସ୍ୟ କହିଲେ ବ୍ୟାଧ କ'ଣ କରେ କୃତଂ ଶତଧାନ ହରିଣ୍ୟ ଏଭଳି ଭାବରେ ଗୀତ ବୋଲେ ତାର ଗୀତରେ ବିଶ୍ୱାସ କରିଯାଆନ୍ତି ହରିଣୀମାନେ ହରିଣୀମାନେ ହରିଣ୍ୟ କ'ଣ କରନ୍ତି ହରିଣ୍ୟ କୃଷ୍ଣବଧୁ କୃଷ୍ଣସାର କୃଷ୍ଣସାର ତାର ସ୍ତ୍ରୀ ମଧ୍ୟ କୃଷ୍ଣବଧୁ କୃଷ୍ଣଙ୍କ ବଧୁ ଏଠି ମଧ୍ୟ ହେବ କୃଷ୍ଣଙ୍କର ଆମେ ମଧ୍ୟ କୃଷ୍ଣଙ୍କର ବଧୁ ପ୍ରକୃତରେ ନିତ୍ୟ ସେମାନେ ନିତ୍ୟ ତାଙ୍କର ଶକ୍ତି ଏସବୁ ଲୀଳା ଚାଲିଛି କୃଷ୍ଣବଧୁ କୃଷ୍ଣସାର ସ୍ତ୍ରୀ ହେବ କୃଷ୍ଣସାରଙ୍କ ସ୍ତ୍ରୀ ଭଳି ଆମେ ମଧ୍ୟ ତଥା କିମ୍ ତାଙ୍କର ମଧ୍ୟ ସେଥିରେ ଭୋଳ ପଡ଼ିଗଲୁ ଏତତ୍ କୁଲିକ ରୁତଂ ଦୃଶୁ କୁଳିକ ଗୀତ ବୋଲେ ହରିଣର ଯେଉଁ ଇନ୍ଦ୍ର ସବୁ ରହିଛନ୍ତି ପାଞ୍ଚଟି ବିଷୟ ରହିଛି ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଆର ହେଉଛି ଶବ୍ଦ କର୍ଣ୍ଣ ଇନ୍ଦ୍ରଟା ବହୁତ ପ୍ରବଳ ତେଣୁ ସେ ଆକୃଷ୍ଟ ହେଇକି ଆସିଯାଏ ବ୍ୟାଧର ଗୀତରେ ଆକୃଷ୍ଟ ହେଇକି ଆସିଯାଏ ଯେତେବେଳେ ବ୍ୟାଧ ସେତେବେଳେ ସ୍ୱର ମାରିଦିଏ ତେଣୁ ସେହିଭଳି ଭାବରେ ଇଏ ଯେଉଁ କୃଷ୍ଣ ଯେଉଁ କହିଲେ ଏତେ ସୁନ୍ଦର ସୁନ୍ଦର କଥା କହିଲେ ରୀତସ୍ୟ ଦର୍ଶନ ତତ୍ ଫଳଂ ସ୍ୱରାଘାତଂ ଦଦୃଶି ଇତ୍ୟର୍ଥ ଯେଭଳି ଭାବରେ ସେ ଆସିଗଲା ମାନେ ସ୍ୱର ମାରିଦେଲେ ମୃତ୍ୟୁବରଣ କଲେ ସେହିଭଳି ଭାବରେ ଇଏ କୃଷ୍ଣଙ୍କ କଥାରେ ଭୋଳ ପଡ଼ିକିରି ତାଙ୍କ ଗୀତରେ ଭୋଳ ପଡ଼ିକି ଆମେ ତା ପାଖକୁ ପଳେଇ ଆସିଲୁ ସିଏ ଆମକୁ ସ୍ୱର ମାରିଦେଲେ କିଭଳି ଭାବରେ ତଥୈବ ବୟମପି ତନ୍ ନଖ ସ୍ପର୍ଶେନ ତୀବ୍ର ସ୍ମରଣ ଯା କନ୍ଦର୍ଭ ପୀଡ଼ା ଦଦୃଶ୍ୟ ଇତ୍ୟର୍ଥ ସେ ଯେଉଁ ଆମକୁ ସ୍ପର୍ଶ କରିଦେଲେ ନଖ ସ୍ପର୍ଶ ହୋଇଗଲା ଆମକୁ ନଖରେ ସ୍ପର୍ଶ କରିଦେଲେ ତୀବ୍ର ସ୍ମରଣୁଜା ଆମର କାମ ପୀଡ଼ା ବଢ଼ିଗଲା ଇଏ ହେଉଛି କୃଷ୍ଣ ପ୍ରେମ ଇଏ ହେଉଛି ପ୍ରକୃତ ପ୍ରେମ ହେଉଛି ଏଇଟା ପ୍ରେମର ଉର୍ଦ୍ଧ୍ୱରେ ବହୁତ ବସ୍ତୁ ରହିଛି ସ୍ନେହ ମାନ ପ୍ରଣୟ ରାଗ ଅନୁରାଗ ଭାବ ମହାଭାବ ଏ ମହାଭାବର କଥା ତେଣୁ ସେହି ଭାବରେ ଏଇଟା କୁହାଯାଉଛି କନ୍ଦର ପୀଡ଼ା ଦଦୃଶ ମିତ୍ୟ ଅର୍ଥ ଅସକୃତି ଏକବାର ତତ୍ ଫଳ ଦର୍ଶନ ବି ପୁନରପି ବିଶ୍ୱାସାତ୍ ଏ ଗୋଟିଏ ଥର ନୁହଁ ଅସକୃତ ଅସକୃତ ଏକବାର ତତ୍ ଫଳ ଏକବାର ଏଇ ଅସୁବିଧା ହେଇଥିଲା କିନ୍ତୁ ତଥାପି ଆମେ ଭୁଲିଗଲୁ ସେ ବାରମ୍ବାର ସେ ଭୁଲ କଲୁ ବାରମ୍ବାର ସେ ଭୁଲ କଲୁ ଆମେ ଜାଣିଛୁ ସେ ମିଥ୍ୟାବାଦୀ ଲମ୍ପଟ ଏସବୁ ସବୁ ଜାଣିକରି ମଧ୍ୟ ଅସକୃତ ସବୁବେଳେ ତାଙ୍କ ସହିତ ପୁଣି ଆସି ସଙ୍ଗ କଲୁ ପୁନରପି ବିଶ୍ୱାସାତ୍ ପୁନରପି ହରିଣୀ ନା ତଥୈବ ଅସ୍ମାକମ୍ ଦବି ଲବ୍ଧ ପୁନଃ ପୁନଃ ମାନଥ ଦୁଃଖ ଦଶାନାଂ ତସ୍ମାତ୍ ଉପମନ୍ତ୍ରୀ ତେଣୁ ଏହିଭଳି ଭାବରେ ଆମକୁ ସେ ଦୁଃଖ ଦେଇ ଦେଇକରି ଆମକୁ ମାରିସାରିଲେଣି ଦୁଃଖ ପ୍ରଦାନ କରିକିରି ଆମେ ଜିଇକିରି ମଧ୍ୟ ମୃତ ଆମେ ମରିଗଲି ମରିସାରିଲୁଣୁ ତାଙ୍କ ବିରହରେ ତେଣୁ ହେ ବିଦୂଷକ ହେ ଉପମନ୍ତ୍ରୀ ଉପମନ୍ତ୍ରୀ କାହିଁ କହିଲେ ଉପମନ୍ତ୍ରୀ ମନ୍ତ୍ରୀ କହୁଥିଲା, ଉପମନ୍ତ୍ରୀ ଉପମନ୍ତ୍ରୀ ନିକଟରେ ମନ୍ତ୍ର ଦେଉଛନ୍ତି, ଭଗବାନ ସବୁବେଳେ ଡାକନ୍ତି, ଉଦ୍ଧବକୁ ଡାକିବେ, ଉଦ୍ଧବ ଏ ଅବସ୍ଥାରେ କ'ଣ କରିବା? ଯେତେବେଳେ ଦ୍ୱାରକାରେ ଥିଲା, ଦ୍ୱାରକାରେ ଭଗବାନଙ୍କ ଲୀଳା ଚାଲିଥିଲା ବେଳେ ସେହି ସମୟରେ କଥା ତୃତୀୟ ସ୍କନ୍ଧରେ ଏଇଟା ବର୍ଣ୍ଣନା କରାଯାଏ, ଗୋଟେ ଶ୍ଳୋକ ଅଛନ୍ତି, ସେହି ସମୟରେ ଜରାସନ୍ଧ, ସିଏ ଜରାସନ୍ଧ ନୁହଁ, ସିଏ ହେଉଛନ୍ତି କିଏ ନା ନରକାସୁର, ନରକାସୁର 20,800 ଯୁବ ମାନେ କ'ଣ ଯୁବରାଜ ବା ରାଜାଙ୍କୁ ବନ୍ଦୀ କରି ରଖିଥିଲା, ତାଙ୍କୁ ବଳି ପକେଇବ, ଆଉ 16,100 ରାଣୀଙ୍କୁ 16,100 କ'ଣ କ'ଣ ଏ ଯେଉଁ ରାଜ କନ୍ୟାମାନଙ୍କୁ ଆଣିକି ବନ୍ଦୀ କରି ରଖିଥିଲା, ତାଙ୍କୁ ବିବାହ କରିବ, ଏଇଭଳି ଭାବେ ସବୁ କଥା ଥିଲା। ତେଣୁ ନା ନା ସରି, ଏଇଟା ନୁହଁ, ଏଇଟା ହେଉଛି ଜରାସନ୍ଧ। ଜରାସନ୍ଧ ଏଇ 20,800 କ'ଣ ରାଜାଙ୍କୁ ବନ୍ଦୀ କରି ରଖିଥିଲା। ତେଣୁ ସେ ରାଜାମାନେ ଜଣେ ମେସେଞ୍ଜରକୁ ପଠେଇଥିଲେ, ଜଣେ ମେସେଞ୍ଜରକୁ ପଠେଇଥିଲେ ଯେ ଆମକୁ ଇଏ ହତ୍ୟା କରିବ, ଜରାସନ୍ଧ ହତ୍ୟା କରିବ, ଆମକୁ ରକ୍ଷା କରନ୍ତୁ। ତେଣୁ ଯେଉଁଦିନ ସେ ଆସିକି ଦ୍ୱାରକାରେ ଏଇ ଖବରଟି ଦେଲେ, ସେହି ସମୟରେ ଆଉ ଜଣେ ଆସିଲେ ମେସେଞ୍ଜର, ଯୁଧିଷ୍ଠିର ମହାରାଜ ପଠେଇଲେ ଯେ ଆମେ ରାଜସ୍ୱ ଯଜ୍ଞ କରିବୁ, ସେ ଆସନ୍ତୁ, କୃଷ୍ଣ ଆସନ୍ତୁ। ତେଣୁ ବର୍ତ୍ତମାନ କଥା ପଡ଼ିଗଲା କ'ଣ କରିବେ ଦ୍ୱାରକାବାସୀମାନେ। ଯେତେବେଳେ ପ୍ରଥମେ ସେ ଆସିଲେ 20,800 ରାଜାଙ୍କର ମେସେଞ୍ଜର ଆସିଲେ, ଦ୍ୱାରକାବାସୀମାନେ କହିଲେ, ଯଦୁମାନେ କହିଲେ ଆମେ ଯିବା ବର୍ତ୍ତମାନ ଜରାସନ୍ଧକୁ ହତ୍ୟା କରିବା, ପ୍ରସ୍ତୁତ ହୋଇଗଲେ। ସେହି ସମୟରେ ଆଉ ଜଣେ ମେସେଞ୍ଜର ଆସିଗଲେ ଯେ ଭଗବାନ ଯୁଧିଷ୍ଠିର ମହାରାଜଙ୍କୁ ଡାକୁଛନ୍ତି, କେଉଁଠିକି ତାଙ୍କର ଯେଉଁ ରହିଛି କ'ଣ ସେଇଟା ଖାଣ୍ଡବପ୍ରସ୍ଥ ଇନ୍ଦ୍ରପୁରୀ। ତେଣୁ ଭଗବାନ ପଚାରିଲେ, ଉଦ୍ଧବ କ'ଣ କରିବା ବର୍ତ୍ତମାନ, କେଉଁଠିକି ଯିବା? ଆମେ ଇଏ ଡାକୁଛନ୍ତି, ସେ ଡାକୁଛନ୍ତି, କେଉଁଠିକି ଯିବା? ଆମର ଅନେକ ସମୟରେ ବହୁତ କଥା ଆସେ, ଆମେ କ'ଣ କରିବା, ଫାଷ୍ଟ ଟପ୍ ପ୍ରାୟୋରିଟି କେଉଁଟା ଦେବା ଆମେ ଜାଣିପାରିବା ନାହିଁ। ଦୁଇଟା ଯାକ ବହୁତ ଇମ୍ପୋର୍ଟାଣ୍ଟ ଥିବ କଥା, ଆମ ଜୀବନ ମଧ୍ୟ ଆସୁଛି, ସେଇଟା ଆମେ କ'ଣ କରିବା, କେଉଁଟା ଫାଷ୍ଟ ଟେକଅପ୍ କରିବା, କେଉଁଟା ପରେ ଟେକଅପ୍ କରିବା, ଦ୍ୟାଟ୍ ଇଜ୍ ମୋଷ୍ଟ ଇମ୍ପୋର୍ଟାଣ୍ଟ। ତେଣୁ ଇଏ ଉଦ୍ଧବ ତାଙ୍କୁ ଉପଦେଶ ଦେଉଥିଲେ, ଉପଦେଶ ଦେଲେ କ'ଣ, ଉଦ୍ଧବ ବୁଦ୍ଧି ସତମ ନା, ବିଦ୍ୱାନ ବ୍ୟକ୍ତି ଭଗବାନଙ୍କଠୁ ଅଧିକା ବୁଦ୍ଧି ନା କ'ଣ, କିନ୍ତୁ ଭଗବାନ ଦେଖାଉଛନ୍ତି ତାଙ୍କର ଭକ୍ତ ଉପରେ ଭଗବାନ କିଭଳି ନିର୍ଭରଶୀଳ, ଉଦ୍ଧବକୁ ଉଦ୍ଧବଙ୍କର ମହାତ୍ମା ପ୍ରକାଶ କରୁଛନ୍ତି। ଉଦ୍ଧବ କହିଲେ, ଏ ସଖା ତୁମେ ଯାଅ ବର୍ତ୍ତମାନ କ'ଣ ଇନ୍ଦ୍ରପୁରୀ ଯାଅ, ଇନ୍ଦ୍ରପୁରୀ ମାନେ ସେ ଯେଉଁ ଖାଣ୍ଡବପ୍ରସ୍ଥ, ଖାଣ୍ଡବପ୍ରସ୍ଥକୁ ଇନ୍ଦ୍ରପୁରୀ କରିଦେଇଥିଲେ, ସେଠିକି ଯାଅ, ସେଇଠି ତୁମେ ଅର୍ଜୁନ ଏବଂ ଭୀମକୁ ନେଇକି ତୁମେ ଯିବ, ଯିବ କେଉଁଠିକି, ଜରାସନ୍ଧ ପାଖକୁ ଯିବ, ମଗଧ ମଗଧ ରାଜାକୁ ଯିବ, ଛଦ୍ମ ବେଶରେ ଯିବ, ବ୍ରାହ୍ମଣ ବେଶରେ ଯିବ, ତେଣୁ ତାକୁ ହତ୍ୟା କରିବ, ହତ୍ୟା କରିସାରିଲା ପରେ ତାଙ୍କର 20,800 ଯେଉଁ ରହିଛନ୍ତି ବନ୍ଦୀ ତାଙ୍କୁ ଉଦ୍ଧାର କରିବ। ଏଇଭଳି ଭାବରେ ଉଦ୍ଧବଙ୍କ କଥାରେ ସେମାନେ ସବୁ ଗଲେ ହସ୍ତିନାପୁର, ମାନେ ଏଇ ଯେଉଁ ଇନ୍ଦ୍ରପୁରୀକୁ ଗଲେ, ଇନ୍ଦ୍ରପ୍ରସ୍ଥକୁ ଗଲେ, ଯେଉଁ ରହିଛି କ'ଣ ସେଇଟା ଖାଣ୍ଡବପ୍ରସ୍ଥ, ଯାହା ବି ହଉ, ଏଇଭଳି ଭାବରେ ଆମେ ଉପମନ୍ତ୍ରୀ ତାଙ୍କ ନିକଟରେ ନିକଟରେ ସବୁ ମନ୍ତ୍ରଣା ଦେଉଛନ୍ତି ଉପମନ୍ତ୍ରୀ, ଏଇଭଳି ଭାବରେ ଆମେ କହିବା ଅର୍ଥକୁ ଏଇଭଳି ଭାବେ ବୁଝିବା, ଉପମନ୍ତ୍ରୀ ଉପ ଅର୍ଥ ନିକଟ, ଆମେ ଭଗବାନ କଥା ବୁଝିପାରିବା ନାହିଁ। ଉପଧାରୟ ଭଗବଦ୍ଗୀତାରେ କହିଛି, ଗୋଟେ ଶ୍ଳୋକ ଆଇଛି, ଉପଧାରୟ ଭଗବାନ ଯେଉଁ ଲୀଳା ଏଇଟା ଆମ ଚିନ୍ତାର ବାହାରେ, ଆମେ ଧାରଣା କରିପାରିବା ନାହିଁ। ତେଣୁ ଉପଧାରୟ ପାଖାପାଖି କିଛି ବୁଝ, ଏଇଭଳି ଭାବରେ ହେଇଥିବ, ଏଇଭଳି ଭାବରେ ହେଇଥିବ ଉପଧାରୟ। ତେଣୁ ତସ୍ମାତ୍ ଉପମନ୍ତ୍ରୀ ହେ ବିଦୂଷକ ଅନ୍ୟ ବାର୍ତ୍ତା ଭଣନ୍ତା, ଆଉ କ'ଣ କଥା କୁହ, ତାଙ୍କ କଥା କୁହ ନା, ଆଉ କ'ଣ କଥା କୁହ, ଅନ୍ୟମାନଙ୍କ ଯାଦବମାନଙ୍କ କଥା କହୁନ, ଅନ୍ୟମାନଙ୍କ କଥା କୁହ, କ'ଣ ହେଇଛି ସେଠିକାର ଘଟଣା, କେମିତି କ'ଣ ଚାଲିଛି, ବା ସେଠି ଯେଉଁ ରହିଛନ୍ତି ରାଜା, କିଏ ରାଜା ହେଉଛନ୍ତି, ଉଗ୍ରସେନ, ଉଗ୍ରସେନ କେମିତି ରାଜ୍ୟ ଶାସନ କରୁଛନ୍ତି, ତାପରେ ଅନ୍ୟମାନଙ୍କ କଥା, ଅନ୍ୟ କଥା ଯିଏ ଯାହା କହିପାରିବ, ଅନ୍ୟତା ଭଣ୍ୟତା ଅନ୍ୟ କଥା, କୃଷ୍ଣ କଥା କୁହ ନା, ଅନ୍ୟ କଥା କୁହ, ଇଏ ହେଉଛି ଜଳ୍ପ, ହେଉଛି ଜଳ୍ପ, ଆ ଜଳ୍ପ, ଏଇଟା ଆସିବ କୁହାଯିବ, ଆ ଜଳ୍ପ, ଅନ୍ୟ ବାର୍ତ୍ତା ଭଣିତାମ ତସ୍ୟ ତତ୍ ବାର୍ତ୍ତାୟାଶ୍ଚ ଦୁଃଖ ତତ୍ତ୍ୱା ନାନି ଅନ୍ୟ କଥେଇବ ସମ୍ପ୍ରତି ଅସ୍ମାକଂ ସୁଖଦେୟ ଇତି ଅର୍ଥ। ତେଣୁ କୃଷ୍ଣ କଥା ଆମେ କହିଲେ ଏଇଟା ଦୁଃଖ ଦାନ କରିବ, କିନ୍ତୁ ଏ ଦୁଃଖରେ ପ୍ରକୃତ ସୁଖ ରହିଛି, ଭଗବାନ ବିରହରେ ଯେଉଁ ଦୁଃଖ ରହିଛି ସେଇଟା ହେଉଛି ପ୍ରକୃତ ସୁଖ, ମିଳନରେ ଯେଉଁ ସୁଖ ନାହିଁ ବିରହରେ ତାଠାରୁ ଅଧିକ ସୁଖ ରହିଛି। ତେଣୁ ସୁଖଦ ରାଧାରାଣୀ କହୁଛନ୍ତି ଯେ ଅନ୍ୟ କଥା କୁହ, କୃଷ୍ଣ କଥା କୁହ ନା, ତାର ଅର୍ଥ ହେଉଛି କୃଷ୍ଣ କଥା କୁହ, ଅନ୍ୟ କଥା କୁହ ନା, ତାର ପ୍ରକୃତ ଅର୍ଥ ହେଉଛି ଏଇଟା। ଗୋଟେ ଗୋଟେ କଥା କୁହାଯାଏ ନାହିଁ, ଏ ଭାବରେ ଭଙ୍ଗୀରେ କୁହାଯାଏ, ରାଧାରାଣୀଙ୍କର ଭଙ୍ଗୀରେ କହୁଛନ୍ତି। ସେ କ'ଣ ଚାହୁଁଛନ୍ତି ପ୍ରକୃତ ଅନ୍ୟ କଥା ଶୁଣିବେ ନା କ'ଣ? ଅନ୍ୟ କଥା ଶୁଣିବେ, ଅନ୍ୟ କଥା ନ ଶୁଣିବେ, ଗ୍ରାମ୍ୟ କଥା ନ ଶୁଣିବେ, ଗ୍ରାମ୍ୟ ବାର୍ତ୍ତା ନ ବୋଲିବେ। ଏଭଳି ଭାବରେ ମହାପ୍ରଭୁ କହିଛନ୍ତି। ଭାରଣା ଖାଇବ, ଭାରଣା କରିବେ, ବ୍ରଜେ କ'ଣ ରହିଛି, ମାନସ କରିବେ, କୃଷ୍ଣ ସେବା ମାନସ କରିବେ। ତେଣୁ ଅନ୍ୟ କଥା କହିଲେ ଅନ୍ୟ କଥା କୁହ ନା, କେବଳ କୃଷ୍ଣଙ୍କ କଥା କୁହ, ତାର ଅର୍ଥ ହେଉଛି ଏଇଟା। ସିଏ ତ ଗୁଣୁଗୁଣ ହେଉଛନ୍ତି, ସେ କ'ଣ କହିବେ କି, ନିଜେ କହିବେ ସବୁ, ତାଙ୍କରି କଥା ହିଁ କହି ଚାଲିବେ। କଥା ଅର୍ଥ, ଇଏ ହେଉଛି କଥା ହେଉଛି ଅର୍ଥ, ଏ ପ୍ରୟୋଜନ ଭଗବାନ କୃଷ୍ଣ କଥା ମୃତମ। ତେଣୁ ଅତ୍ର ତସ କୌଟିଲ୍ୟ ତତ୍ ବାର୍ତ୍ତାୟା ଦୁଃଖଦତ୍ତ ଅନ୍ୟ ବାର୍ତ୍ତାୟା ସୁଖଦତ୍ତ ଇତି ହେଉଛି, ଇଏ ହେଉଛି ଆଜଳ୍ପ, ଇଏ ହେଉଛି ଆଜଳ୍ପ, ଇଏ ହେଉଛି ଆଜଳ୍ପ। ଅନ୍ୟ କଥା କୁହ, ସେଇଟା ଆମେ ସୁଖ ପାଇବା ଅନ୍ୟ କଥାରେ। ଅନ୍ୟ କଥାରେ ସୁଖ ଅଛି? ଅନ୍ୟ କଥାରେ ଯଦି ସୁଖ ଥାଆନ୍ତା ତାହେଲେ ଏମାନେ ମହାଜନମାନେ କାହିଁକି କେବଳ ଭଗବାନ କଥା ହିଁ ଉତ୍ତମ ଶ୍ଳୋକ, ଉତ୍ତମ ଶ୍ଳୋକ ହିଁ କାହିଁକି କୁହନ୍ତି, ଅନ୍ୟ କଥା କାହିଁକି କହୁନଥାନ୍ତେ? ଭଗବାନ କଥା, ଏଇ କଥାରେ ହିଁ ସବୁକିଛି ରହିଛି, ଭଗବାନ କଥା। ଭଗବାନ କଥାରେ କେତେ ରହିଛି ଆନନ୍ଦ ରହିଛି। ଏବଂ ଇଏ କଥା ହେଉଛି କିଭଳି ଭାବରେ ନା, ଜଣେ କେବେ ହେଲେ ତୃପ୍ତି ପାଇପାରିବ ନାହିଁ, ତୃପ୍ତି ପାଇପାରିବ ନାହିଁ, ଯେତେ ଶୁଣିଲେ ସେ ଶୁଣିବା ପାଇଁ ଆଉ ଚାହିଁବ। ଇଏ ହେଉଛି ଭଗବାନ କଥାର ମହାତ୍ମ୍ୟ, ହେଉଛି ଏଇଟା। ନିତ୍ୟ ନୂତନ, ସବୁବେଳେ ନୂତନ ଲାଗୁଥିବ, ଅଳଙ୍ଗ ବୁଦ୍ଧି ନାହିଁ ଏଠି, ଏଠି ମାନେ ହେଇଗଲା ମୁଁ ଶୁଣିଦେଲି ସେ କଥା, ଥାଉ ଆଉ ଦରକାର ନାହିଁ ନା। ଭଗବାନ କଥାରେ ହେଉଛି ମହାତ୍ମା, ଭଗବାନ କଥା ଏଭଳି ଭାବ ରହିଛି। ତେଣୁ ଏହାର ଅର୍ଥ ହେଉଛି ଯେ ଆମେ ଅନ୍ୟ କଥା ନ କହି କେବଳ କୃଷ୍ଣ କଥା କୁହ, କୃଷ୍ଣ କଥା ଆମେ ଶୁଣିବା। ସିଏ ଆମ ପ୍ରତି ଅନ୍ୟାୟ କଲେ ମଧ୍ୟ ସିଏ ଆମର କ'ଣ, ଯଥା ତଥା ବା ବିଧଥା ଲମ୍ପଟୋ ମତ୍ ପ୍ରାଣନାଥସ୍ତୁ ସହେବ ନା କର, ସେ ହିଁ ମୋର ପ୍ରିୟ, ଆଉ ମୋର ଆଉ କିଏ ନାହାନ୍ତି, ସେ ହିଁ ମୋର ପ୍ରିୟ। ତେଣୁ ଯଦୁକ୍ତ ଯକ୍ଷ୍ମ୍ୟ ତସ୍ୟାରି ତସ୍ୟ ଆର୍ତି ତତ୍ୱଚ ନିର୍ବିଦ ନିର୍ବଦା ଯତ୍ର କୀର୍ତ୍ତିତମ୍, ଏଇଟା ଭଙ୍ଗୀରେ କୁହାଯାଉଛି। ତାଙ୍କ କଥା ଯକ୍ଷ୍ମ୍ୟ, ଏସବୁ ମିଥ୍ୟା କଥା, ତେଣୁ ଇଏ ଆମକୁ ଆର୍ତି ପ୍ରଦାନ କରୁଛି, ଏ ଦୁଃଖ ପ୍ରଦାନ କରୁଛି, ଏଇଟା ହେଉଛି ଇଏ ହେଉଛି ଆଜଳ୍ପ, ଏ ଭଙ୍ଗୀରେ କୁହାଯାଉଛି। ଆର୍ତି ପ୍ରଦାନ କରି ଦୁଃଖ ଯେଉଁମାନେ ପାଉଛନ୍ତି, ଆମେ ଅବଶ୍ୟ ଦୁଃଖ ପାଇଲେ ସେଇଟା ଭୁଲି ପାରୁନି, ସବୁବେଳେ ଚିନ୍ତା କରୁଛୁ ଦୁଃଖକୁ, ସେ ଆମର ଦୁଃଖ, କିନ୍ତୁ ଭଗବାନଙ୍କ ସହିତ କ'ଣ ଦୁଃଖ ରହିଛି କି, ସେଇଟା ଆନନ୍ଦ, ଆନନ୍ଦାମ ବୁଦ୍ଧି ବର୍ଦ୍ଧନ, ଆନନ୍ଦ ତାଙ୍କର ବଢ଼ି ବଢ଼ିକା ଚାଲିବ। ବାହାରକୁ ଲାଗିବେ ଦୁଃଖରେ ରହିଛନ୍ତି, ତେଣୁ ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି, ଯତ ଦେଖ ବୈଷ୍ଣବର ବ୍ୟବହାର ଦୁଃଖ ନିଶ୍ଚିତ ନିଶ୍ଚୟ ଜାଣିବ ସେହି ପରମାର୍ଥର ସୁଖ। ଆମେ ଦେଖୁଛେ ବୈଷ୍ଣବମାନେ ବହୁତ ଦୁଃଖରେ ରହୁଛନ୍ତି, ଯେଉଁମାନେ ଦେଖନ୍ତି ବୈଷ୍ଣବର କ୍ରିୟା ମୁଦ୍ରା ବିଜ୍ଞ ନା ବୁଝାଏ, ବିଜ୍ଞ ବ୍ୟକ୍ତିମାନେ ବୁଝିପାରନ୍ତି ନାହିଁ। ତେଣୁ ଏଇଠି କୁହାଯାଇଛି ଯତ ଦେଖ ବୈଷ୍ଣବର ବ୍ୟବହାରିକ ଦୁଃଖ, ବ୍ୟବହାରରେ ଦେଖ ବହୁତ କଷ୍ଟ, ବହୁତ ଦୁଃଖ ରହିଛି, ବହୁତ ଦୁଃଖରେ ରହିଛନ୍ତି, ଏଭଳି ଭାବେ ଲାଗୁଥିବ, କିନ୍ତୁ ନିଶ୍ଚୟ ଖାଲି ଜାଣିବ କୁହାଯାଉ ନାହିଁ, ନିଶ୍ଚୟ ଜାଣିବ ସେଇ ପରମାର୍ଥିକ ଦୁଃଖ, ସେଇଠି ପରମାର୍ଥିକ ସୁଖ, ସେ ହେଉଛି ସୁଖ। ଆଉ ବୈଷ୍ଣବର କଥା ଏଇଟା, ଆଉ ଭଗବାନ କଥା କ'ଣ କହିବା, ବିଷ୍ଣୁଙ୍କ କଥା କ'ଣ କହିବା। ତେଣୁ ଆମ କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସ୍ୱାମୀ ଗୌରବକୁଣ୍ଡ କି ଜୟ ରଘୁନନ୍ଦନ ଧାମ ଫେସବୁକ୍ କି ଜୟ।